ओम नमो भगवते वासुदेवाय। श्रीमद्भगवद्गीता तृतीय अध्याय 20 श्लोक गत काले मैंने श्रवण करथले। निष्काम कर्म जुगर सदाचार को प्रमाण कले जन अनासक्त ही भगवत प्रीति उद्देश्य कर्म कले संसिद्धि मिलिबो, से भगवान चरण कमल प्राप्त हो। तार प्रमाण कर्मण भी संसिद्धि अस्तिता जनक आदय लोक संग्रम इवापी सपश्चन कर तुम रहती। उन्नत अधिकारी जो मैंने से मन मध्य साधारण लोक मान आचरण करी से मैंने कर्म करी सीखुंट निजर निजे करिबा पांचटा लोक को नहीं करेबा निजे करिबार महानता ठार पांचटा लोक को नहीं करेबार महानता अधिका। तुम्हें गोटे कार्य को निजे भल भाव कर नब कि पांचटा लोक को नहीं गोटे कार्य भल भाव करवा सीतर दक्षता आचार्य मान दक्षता स्थिति तुम्हें गोटे छोटिया मंदिर चल दे पार भल भाव कि गोटे इंटरनेशनल सोसाइटी प्रभुपाद एकाकी चलुले 10,000 शिष्य को रखी एकाकी गोटे वर्ल्ड वाइड मिशन तैयारी करते गोटे व्यक्तिर दक्षता व्यक्तिगत हिसाब से धरा पड़े तुम व्यक्तिगत योग्यता व्यक्तिगत हिसाब तुम जना पड़े तुम कंबाइन एफर्ट मिलित भाव में तुम्हें के कारण कृष्ण जो प्रिंसिपल भगवान गोलक वृंदावन से सिंगल किसी जिनस ना से सब जुथ अच्छी जौथ सब मिलित भगवान अनंत रसर आधार ना बहुत लोग नहीं कर्म करा गले तुमको बहुत सहवाक पड़ो बहुत कोऑपरेटिव हवाक पड़ो बहुत सखी बिना नहे राशेर उल्लास राधाराणी कहीं बढ़िया दरकार राधाराणी शब्द जमीन हमने राधाराणी कहीं निजी सखी रूप से सब विस्तार कले राधारणी जानते जो कृष्ण रासलीला करने चाहिए से बहुत सखी दरकार मुझे एकाकी थी भी बहुत सखी आवश्यक अच्छे जो बिना तुह बिना मोर ब्रजवास तुह बिना ब्रजवास तुह बिना कह रास राधा बिना रास हमें कि राधारणी की इच्छा बहुत सखी मान रुत कृष्ण प्रति विधान ये कथा पड़ी व्यक्तिगत भाव में योग्यता व्यक्तिभक्त भजन करवा व्यक्तिगत निजर चित्र गठन करवा यहाँ सहज जन व्यक्ति निजे एकाकी रही किसी करदे पार से सहज कि बहु व्यक्ति मान भर रही गुरुकृष्ण किसी कर्म करवा तार दक्षतार परिचय तार व्यक्तित्वर परिचय तेने जो आचार्य मान जो आसंकर अधिकार से स्थान रही भजन करेंगे कि लोक मान मंगल निमित्त भगवान कृष्ण प्रतिविधान निमित्त कारण सब जीव हूँ कृष्ण तेणु कृष्ण को सुख दवा निमित्त से निजे कर्म मध्यम आचरण कर सब शिखे निष्काम कर्म कर्मण भी संसिद्ध आस्थित जनकादेव जनकादि ऋषि मैंने बहुत बड़ श्रेष्ठ राजर्षि से पुणी कौन करते युद्धादि कर्म करते प्रजा पालन करते सब कुछ करते कर्म करिवार किसी माने भेद विचार ना कि चेतनार कथा ना चेतनार कथा तुम चेतनार ठीक ना तुम मंदिर भितर रही भगवान सेवा कले भी कौन तुम चेतनार ठीक ना तुम्हें भगवान सेवा बोले देखिए दे मंदिर रही मैं ठाकुर को पूजा करदे कथा पूजा कहते गाँव में कहते ना कौन ठाकुर पूजा कर दिन जो पूजा करदे दिन 10:11 आसवे आसो पूजाटा पूजा पूजाटा कौन 10:11 जाए पानी टी शिव ढाई देगी किए 10 पर्यटन शिव जी दात फाँत घसवे गाधेवे किसी करेंगे नहीं खाबे नना तार चा फा खाई जलखिया खाई तार जाए मंदिर नना कौन मंदिर खोल ना चा जलखिया खाई जीवा तार कौन से तार ये मंदिर जी से मंदिर आसो चा कपे पीब पे से मंदिर जी से मंदिर चा कपे पीब के ठाकुर भाग्य के गाधेवार शोबार कौन तक गाधे तार भाग्य निर्भर करे जो पूजा आसी कौन आठ ठाकुर जो शिव ସେ 10:11 ଗୋଟେ ଗୋଟେ ମନ୍ଦିର ଆସି ଖୋଲା ହେଉଛି ବା, ମୁଁ ନିଜେ ଦେଖିଛି ଗାଁ ଗହଳିରେ। ନନାକୁ ପଚାରିଲେ କାଇଁ ଡେରି ହେଉଛି ଆଜ୍ଞା, କ'ଣ କରିବି 5 ମନ୍ଦିର ମୁଁ ଧରିଛି, ମୁଁ ଭୋରୁ ଉଠୁଛି, ଭୋରୁ ଉଠିକି ତାର ତେଣୁ କେଉଁ ଠାକୁର ଲାଇନ ଦେଇକି ଯେମିତି ଗୋଟେ ଗୃହସ୍ଥର 5-10 ଛୁଆ ଥିବ, କେଉଁ ଛୁଆର ଲାଇନ କେତେବେଳେ ପଡ଼ିବ ତାର ଗାଧେଇବା ଝାଡ଼ା ଯିବା, ତାର 10:11 ହବ, ଏଇଟା ଠାକୁରଙ୍କର ସେଇଭଳିଆ ଆଜିକାଲି। ଏଇଟା ସବୁ ପୂଜା, ପୂଜା ମାନେ କ'ଣ, ପୂଜାରେ କର୍ମକାଣ୍ଡ ଭିତରେ ଯେତେବେଳେ ଯାଇ ଟିକେ ପାଣି ଟିକେ ଦେଇଦେବାର ଅଛି, ଆଉ ଯେତେବେଳେ ଦେଇଦେଲେ ହେଲା, ସେତେ ତ ଆଉ ପ୍ରୀତି କିଛି ନାହିଁ, ସେଇଟା ସବୁ କିଛି ନାହିଁ, ଏଇଟା ଚେତନା ଜିନିଷଟା ନା, ତାଙ୍କ ଚେତନା ରହିଲେ କ'ଣ କର୍ମକାଣ୍ଡ ଜିନିଷ, ଯେତେବେଳେ ଠାକୁରଙ୍କୁ ପାଣି ଦେଇକି ଗାଧେଇଦେଲେ ହେଲା ଥରେ। ଆଉ କର୍ମଟା ଯିଏ କରୁଛନ୍ତି ତା ଚେତନାଟା କୁସ୍ତର, ସେଇଟା ଚେତନା ସ୍ତରର କଥା। ତେଣୁ ସେ ଜନକ ମହାରାଜ ଯୁଦ୍ଧ କରୁଥିଲେ, ସେ ଜନକ ମହାରାଜ ରାଜ୍ୟ ଶାସନ କରୁଥିଲେ, ସେ ଜନକ ମହାରାଜ ମଧ୍ୟ ଲକ୍ଷ୍ମୀ ପୁଣି ଆସିଲେ, ସୀତାଙ୍କୁ ପାଇଲେ, ରାମଙ୍କୁ ପ୍ରାପ୍ତ ହେଲେ। କର୍ମ ସହିତ କିଛି ସମ୍ପର୍କ ନାହିଁ, ଚେତନାର ସହିତ ସମ୍ପର୍କ। ଯେ ଏମିତି ନାହିଁ ଯେ କେବଳ ଗୋସ୍ୱାମୀମାନେ କେବଳ ଖାଲି ଭଜନ କରୁଥିଲେ, ନାହିଁ, ଗୋସ୍ୱାମୀମାନେ ବିଗ୍ରହ ସେବା କରୁଥିଲେ, ଗୋସ୍ୱାମୀମାନେ ଗ୍ରନ୍ଥ ରଚନା କରୁଥିଲେ, ଗୋସ୍ୱାମୀମାନେ ମନ୍ଦିର ନିର୍ମାଣ କରିଥିଲେ, ଗୋସ୍ୱାମୀମାନେ ଶିଷ୍ୟ କରିଥିଲେ, ବହୁ ବହୁ ବିଷୟ ଲୋକକୁ ସେମାନେ ଶିଷ୍ୟ କରି ଲଗେଇଛନ୍ତି। ଯେମିତି ଗୋବିନ୍ଦ ମନ୍ଦିର ହେଲା, ସେ ଯଦି ରାଜାମାନଙ୍କୁ ଘୃଣା କରିଥାନ୍ତେ, ଚୈତନ୍ୟ ମହାପ୍ରଭୁ ରାଜାମାନଙ୍କର ମୁଖକୁ ଦେଖୁନଥିଲେ, ତାହେଲେ ସେମାନେ ସେଠପତିମାନଙ୍କୁ କାହିଁକି ଶିଷ୍ୟ କଲେ? ଆଚାର୍ଯ୍ୟଙ୍କର ଗତକାଲି ସେ ତା ପଡ଼ିଥିଲେ ନା, ଆଚାର୍ଯ୍ୟଙ୍କର ମନୋଭୀଷ୍ଟକୁ କେବଳ ସେମାନେ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କ ପାଖରେ ରିଭିଲ ହବ, ଆମେ କି ଜାଣିପାରିବେ? କାରଣ ଗୋସ୍ୱାମୀମାନେ ଚିନ୍ତା କଲେ, ବିଷୟ ଲୋକମାନଙ୍କର ଧନଟା ଯଦି ଭଗବାନଙ୍କ ସେବା ନ ଲାଗିବ ତାହେଲେ ସେମାନେ ତ ଭୋଗ କରିବେ, ତେଣୁ ବରଂ ପ୍ରଭୁଙ୍କ ସେବାରେ ଲାଗିଲେ ପ୍ରଭୁଙ୍କର ପ୍ରୀତିବିଧାନ ହବ। ସେମାନେ ନିଷ୍କିଞ୍ଚନ, ଗୋପାଳ ଭଟ୍ଟ, ଗୋପାଳ ଭଟ୍ଟ ତଳେ ସରି ରଘୁନାଥ ଭଟ୍ଟ, ରଘୁନାଥ ଭଟ୍ଟ ତଳେ ଗୋବିନ୍ଦ ମନ୍ଦିର ପୂଜା ସେବା କରୁଥିଲେ, ସେତେବେଳେ ବିଶେଷ କରି ସେ ପ୍ରଗତି କରିଥିଲେ ମନ୍ଦିର, ମନ୍ଦିର ସେବା କାର୍ଯ୍ୟର ଯେତେ ସବୁ ତାର ବ୍ୟବସ୍ଥା ସୁବ୍ୟବସ୍ଥା ସେ ସବୁ ନିଜେ କରୁଥିଲେ ଗୋପାଳ ଭଟ୍ଟ। ସେ ବେଶୀ ବଡ଼ ବଡ଼ ଧନୀ ଲୋକମାନଙ୍କୁ ସବୁ ଡାକିକି ଆଣି ଶିଶୁ କାର୍ଯ୍ୟ କରିଥିଲେ। ଚେତନାର ଜିନିଷଟା ନା, ଅନ୍ୟ କତୁରୁ ଧନ ଆଣିବା ଖରାପ ନୁହେଁ, କିନ୍ତୁ ଧନଟା କିଭଳି ବ୍ୟବହାର କରୁଛ, କେଉଁ ଚେତନାରେ ବ୍ୟବହାର କରୁଛ, ସେଇଟା ହଉଛି ଇମ୍ପୋର୍ଟାଣ୍ଟ। କାରଣ ସେ କୃଷ୍ଣଙ୍କ ପାଇଁ ଦଉଛି ସବୁ ଜିନିଷ, ଏଇଟା କୃଷ୍ଣ ଚେତନା ପ୍ରଭୁପାଦ ଶବ୍ଦ ଲେଖିଛନ୍ତି। ତୁମେ ଯେକୌଣସି କାର୍ଯ୍ୟ କରୁଛ, ଏଇଟା ଚେତନାଟା ଭଗବାନଙ୍କର ଉପରେ ରହୁ, ନହେଲେ ଅସୁବିଧା ହବ। କର୍ମଣ ବି ସଂସିଦ୍ଧ ଆସ୍ଥିତା ଜନକାଦୟ, ଜନକାଦି ଋଷିମାନେ ସେମାନେ କର୍ମ କରିଛନ୍ତି। ସେଥିପାଇଁ ଜଣେ ଜ୍ଞାନାଧିକାରୀ ସ୍ତରରେ ଥିଲେ ବି, ପ୍ରେମାଧିକାରୀ ସ୍ତରରେ ଥିଲେ ବି, ସେତେବେଳେ ସମାଜରେ ରହିକି ପ୍ରଚାର କରିବ, ସେତେବେଳେ ସମାଜର ଜାଗତିକ ଲୋକମାନଙ୍କର ଅଧିକାରକୁ ଦେଖିକି ସେ ଶାସ୍ତ୍ରରୁ ସାର ଜିନିଷ ଆଣିକି ଯାହା କୃଷ୍ଣ ରିଭିଲ୍ କରିବେ ସେଇଟାକୁ ସେ ପ୍ରଚାର କରିବେ, ସେମିତି ଆଉ ହବନି। ଏଇ ଯୋଉ ଆଗରୁ ସେ ଗୁରୁଦେବ ସେ ପ୍ରବଚନରେ କୁହନ୍ତି, ତୁମର ଯଦି ଏତେ ଲଙ୍ଗଳା ହେଇକି ରହିବାର ଅଛି, ଯେ କ'ଣ ଲଙ୍ଗଳା ହବା, ଗୋଟେ ଗୋଟେ ଯାଆନ୍ତି କ'ଣ ନାଗା ହବା, ତୁମର ଯଦି ଲଙ୍ଗଳା ହବାର ଅଛି ତାହେଲେ ତୁମେ ସମାଜକୁ କାହିଁକି ଆସୁଛ? ତୁମର ଲଙ୍ଗଳା ହବାର ଅଛି, ସମାଜକୁ ଆସନି, କାରଣ ସମାଜରେ ତ କେହି ଲଙ୍ଗଳା ହଉନାହାନ୍ତି, ତୁମେ କ'ଣ ଲଙ୍ଗଳା ଶିଖିବ କି? ତୁମକୁ ଦେଖିଛୁ ଲୋକ ଲଙ୍ଗଳା ହେବେ ନା କ'ଣ, ତୁମେ ଦେଖିଆନି? ସେ ଅଲଗା ହବା, ଅଲଗା ହବା ଯେମିତି ନାହିଁ ସେ ତାଙ୍କ କୋପିନ ଖଣ୍ଡେ ମାରିକି ତାଙ୍କର ବୁଲିବେ, ଏ ତୁମର ଏତେ କୋପିନ ମାରିକି ଏତେ ବୈରାଗ୍ୟ ଦେଖିବାରେ, ସମାଜକୁ ଆସନି, ସମାଜର ଆଚରଣଟା ଅଲଗା ହେଇଯିବ ନା, ସେଟା ସବୁ ଉତ୍ପତ ହବ ହବନି। ଏବେ ମୁଁ ଦେଖିକିରି ଯେଉଁ ପୂର୍ବଥର ଯାଉଥିଲି, ଯେଉଁ ସେ ଭକ୍ତମାନଙ୍କୁ ନେଇ ଯାଇଥିଲି, ଯେଉଁ ସେପଟେ ଭୁବନେଶ୍ୱର ଗଲି, ଆମେ ଦେଖିଲା ସବୁ ତାଙ୍କର ଅଲଗା ବାବାଙ୍କର ସବୁ ତାଙ୍କର କାଟେଗୋରି ଅଛି ନା, ସବୁ ଗାଡ଼ି ଫାଡ଼ି ଚଢ଼ନ୍ତିନି। ମୁଁ ସେଇ ରେଲୱେ ଷ୍ଟେସନ, ସେଇଟା ରେଲୱେଟା କ'ଣ ଥାଏ ସେଇଟା, ସେଟା ବନ୍ଦ ହେଇଗଲା ଗେଟ୍ଟା, ମୁଁ ସେଠି ବସିଥାଏ। ଗୋପାଳ ପାଇଁ ମୁଁ କହିଲି ପୋଟଳ ଟିକେ କିଣି ଗୋପାଳ ପାଇଁ ନେବା, ଦେଖିଲି ଫ୍ରେଶ୍ ପୋଟଳ ଅଛି, ସେଠି କିଣିଗଲୁ, ସେ ଦେଖିଲି ସେପଟର ଗୋଟେ ଗାଡ଼ି, ଆଡ଼େ ଦେଖିଲୁ ସେ ବାବା ବି ଡ୍ରାଇଭର, ସେ ଅଲଗା ବାବା, ସେ ବାବା ହେଉଛି ଡ୍ରାଇଭର, ଏତିକି ଜଟା ଛାଡ଼ିଛି ଆଉ ଡ୍ରାଇଭର ସେ ଯେଉଁ ତାର ବଡ଼ଟା ପଟଟାକୁ ଆଗରେ ରଖିଛି, ସେପଟରେ ବସିଲେ ଅନିଲା ବେଳକୁ ସିଏ ଗୋଟେ ନାଲି ପିନ୍ଧିକି ଆଉ ଗୋଟେ ବାବା ବସିଛି, ପଛରେ ବସିଲା ବେଳକୁ ଗୋଟେ ତାର ମାତାଜୀ ଦୁଇଟା ବସିଛନ୍ତି। ମୁଁ ନିହାତି ତାଙ୍କର ତ ଗାଡ଼ି ଚଢ଼ିବା ଧର୍ମ ନୁହେଁ, ତାଙ୍କର ଗାଡ଼ି ଚଢ଼ନ୍ତିନି ତ, ତାଙ୍କର ଗାଡ଼ି ଚଢ଼ିବେ ନା, ସେ ଗାଡ଼ି କୌଣସି ଗାଡ଼ି ଚଢ଼ିବେନି। ଇଏ ମୁଁ ଯେତେବେଳେ ପଢ଼ୁଥିଲି, ମୁଁ ଯେତେବେଳେ ନୂଆ ସଂକୀର୍ତ୍ତନ ଯାଉଥିଲି 93 ବେଳକୁ, ମଦନପୁର ଗାଡ଼ିରେ ଥିଲେ, ତାହେଲେ ମୁଁ ଲିଡ଼ର ହେଇନଥିଲି, ମଦନପୁର ଗାଡ଼ିରେ ଥିଲି, ସେ ମହାନଦୀ କରରେ ଯେଉଁ ସ୍କୁଲ ଅଛି ସେଠି ଆମେ ଶୋଉ, ସଂକୀର୍ତ୍ତନ ଲଗେଇବୁ କଟକ କଟକରେ, ସେଇଠି ମହାନଦୀ କରରେ ସେଠି ଶୋଇବୁ, ଆମେ ଘର ଭିତରେ ଶୋଇବୁ, ଶୀତ ଡହଡ ସେ ଅଲେଖା ବାଡ଼ା ଆମ ପିଣ୍ଡାରେ ଶୁଣନ୍ତି, ସେ ସ୍କୁଲଟା ଖୋଲା ଥାଏ, ସେ ମହାନଦୀ କରରେ ପେଟ୍ରୋଲ ଯେଉଁ ବଡ଼ ଟାଙ୍କି ଅଛି ସେ କରରେ ଆଗରେ ଅଛି, ଏ ମହାନଦୀ ବ୍ରିଜ ଟସ୍ କଲା ପରେ ତ କିଏ ସ୍କୁଲ ନାଁ ଭୁଲିଗଲେଣି, ସେଇଟା ଆମର କେତେ ବର୍ଷ ରହିଛୁ ସେଠି ଗୋଟେ କାଳିଆ ବୋଲି ଥାଏ ସେ ପିଅନଟା ସବୁବେଳେ ପ୍ରସାଦ ଖାଏ ଭାଲି ସରଳା ଲୋକଟା କୁଆଡ଼େ ଗଲା ଆଜ୍ଞା ଓଡ଼ିଶାରେ ସବୁ ପିଅନ ଫିଅନ ସବୁ ଆମର ଚିହ୍ନା ଥିଲେ ସେଇଟା ସବୁ ବୁଲିଗଲୁ କଲା ମାନେ କାଳିଆ ଖୋଲିଦେବ ଆସ 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 ବାବା ଆସ ଆସ ସାର୍ ମାନେ ସବୁ ଖୋଲି ଦିଅନ୍ତି ଆମେ ସବୁ ଶୋଇବୁ ଭିତରେ ଆମେ ଭୋରୁ ଉଠିବୁ ଭୋରୁ ନଟା ବାହାରୁ ତ ହେଲେ ସେତେବେଳେ ଲାଟିନ୍ ଥିଲା ନା କ'ଣ ସେ ମହାନଦୀକୁ ଜଳ ଆଣିବା ପାଇଁ ସେ ଭୋରୁ ଭୋରୁ ଉଠିକି ଯିବାକୁ ପଡ଼ିବ ମଙ୍ଗଳାରତୀ ଉଠିବୁ ଆସି ଉଠିଲାବେଳକୁ ସିଏ ଅଲଗା ବାବା ତାଙ୍କ ସେ ନିଆଁ ଜାଳି ଦେଇଥିବେ ସେ ଖାଲି ଦେହଟାର ଶୋଇଥିବେ ଆରେ କିଏ କରିବ ତାଙ୍କ ଧର୍ମ ସବୁ ଏତେ ଏବେ ଦେଖିଲାବେଳକୁ ସେ କାର ଚଢ଼ି ବୁଲିଲେଣି ଦେଖ ଦେଖ କୁଆଡ଼େ କୁଆଡ଼େ କଳି ପଶିକି ସବୁ ଚାରଖାର କରିକି ବୈରାଗୀ ତମ ବୈରାଗୀ ରଖିବ ସବୁ ଭାଙ୍ଗିକି ଉଡ଼େଇ ଦେବ ସେ ପୁରା ଏତେ ଗୋଟେ ମୋଟା ହେଇଛି ବଡ଼ା ପଟା ରଖି ସେ ଡ୍ରାଇଭିଂ କରୁଛି ଡ୍ରାଇଭିଂ କେମିତି କରୁଛି କି ଏଠି ଗୋଟେ ଜଟା ସବ ଛାଡ଼ିଦେବ ଯାହାର ଲୋକ ଆଚରଣ କରିବାର ଅଛି ଯାହାର ସ୍ୱତନ୍ତ୍ର ବୈରାଗୀ ଆଚରଣ କରିବାର ଅଛି ତାର ଲୋକ ସମାଜକୁ ଆସିବା ଆବଶ୍ୟକ ନାହିଁ ଲୋକ ହେଲେ ଉତ୍ପତକାମୀ ହେଇଯିବେ ଲୋକ ଏଗୁଡ଼ା ସବୁ ଏଗୁଡ଼ା ସବୁ ଭଣ୍ଡାମି ନା ଆଉ ଗୋଟେ ଆମ ସମ୍ପ୍ରଦାୟରେ ଏଗୁଡ଼ାକ ଆମର କେବେ ମାନେ ଇଏ ନୁହେଁ ଆସେଣ୍ଟିମେଣ୍ଟ ଯେଉଁଟା ହେଇଯାନି ସେମିତି ଘର ଦ୍ୱାରା ଛାଡ଼ିକି ସବୁ ବଦମାସ କରୁଛନ୍ତି ଘରେ ଛାଡ଼ି ଚାଲିଯିବା ଆମେ ଭଜନ କରିବୁ ରାଧାକୁଣ୍ଡ ରହିବେ କୁଆଡ଼େ କ'ଣ କରିବେ ସେଠି କେଉଁଠୁ ଖରାପ କାମ କରିବେ କେଉଁଠି ଝିଅକୁ ସମ୍ପର୍କ ରଖିବେ କୁଆଡ଼େ କହୁଛନ୍ତି ଟଙ୍କା ପଇସା ଆଣିବେ ଏଇଟା କ'ଣ ଏଇଟା ଉତ୍ପଥ କାହିଁକି ସେମାନଙ୍କୁ ଜଣେ ଉନ୍ନତ ଅଧିକାରୀକୁ ଆଚରଣ କରିଦେଲେ ଆମେ ଏମିତି କରିଦେଲେ କୃଷ୍ଣଙ୍କୁ ପାଇଯିବୁ ଆରେ ତୋ ଅଧିକାର ସେଟା ନୁହେଁ ନା ତୋ ଅଧିକାର ହେଲା ନୁହେଁ ତୁ ଭାବୁଛୁ ଅନୁକରଣ କରିଦେଲେ ତୋ ମନ ବଦଳିଯିବ ଇନ୍ଦ୍ରିୟ ତୋ ମନ ଇନ୍ଦ୍ରିୟ ତୋ ସାଙ୍ଗରେ ଅଛି ରାଧାକୁଣ୍ଡର ରହ କି ଶ୍ୟାମକୁଣ୍ଡର କିନ୍ତୁ ଘରେ ରହ ତୋତେ ଚିତ୍ତ ଶୁଦ୍ଧି ନହେଲା ପର୍ଯ୍ୟନ୍ତ ଜ୍ଞାନ ଆସିବନି ଜ୍ଞାନ ନ ଆସିଲା ମାନେ ବିମଳ ଭକ୍ତିରେ ତୁ ଅଧିକାରଟା ପାଇପାରିବୁନୁ ଜ୍ଞାନଟା ନ ଆସିଲେ ମହତର କୃପାଟା ତୁ ପାଇପାରିବୁନୁ ତୁ ଜାଣିପାରିବୁନୁ ଆଉ ଜଣେ କହିବେ ଭଲ ଡିଏଭିରେ ଭଲ ସ୍କୁଲରେ ଭଲ ପଢା ହଉଛି ମୁଁ ମୋର ଯିବି ଡିଏଭିରେ ପଢିବି ତୋର ଷ୍ଟାଣ୍ଡାର୍ଡ ଥିବା ଦରକାର ଇଂଲିଶ ମିଡିୟମ ସ୍କୁଲ ତୋର ପଇସା ଦିଆ ଦରକାର ତୁ ଇଣ୍ଟରଭ୍ୟୁ ଦେଇକି ବସିବୁ ସେଠି ଇଣ୍ଟରଭ୍ୟୁ ଦେଇ ପିଲା ବସୁଛନ୍ତି ମୁଁ ପାଠ ପଢ଼ିବାକୁ ଚାଲିବି କିନ୍ତୁ ଆଡ଼ମିସନ କି ତ ସେଟା ହେଇପାରିବେ ଆଉ ବିଶେଷ କରି ଯେଉଁମାନଙ୍କର ପତନ ହୁଏ ସେମାନେ ଏଇ ଏଇ ଉନ୍ନତ ଅଧିକାରୀ ଯେତେବେଳେ ତୁମର ଅଧିକାର ବିଭିନ୍ନ ଜିନିଷଟା ତୁମେ ଅନୁସରଣ କରିବ ତ ପତନ ହେଇଯିବ ସେଥିପାଇଁ କାହିଁକି ମନା କରାଯାଏ ରାସଲୀଳା ଆଦି ଏଗୁଡ଼ା ପଢ଼ନି କିନ୍ତୁ ଭାଗବତ ସବୁ ପଢ଼ିବା ଦରକାର କାରଣ ଭାଗବତରେ ଏଇଟା କଣ୍ଟ୍ରାଡିକ୍ଟରି ଲାଗୁଛି ନା ଭାଗବତରେ କୁହାଉଛନ୍ତି ରାସଲୀଳା ଆଦି ଏ ଶ୍ରବଣ କଲେ ତୁମର କାମ ଭାବନାଟା ଯିବ ପୁଣି ଆମର ଆଚାର୍ଯ୍ୟ କହୁଛନ୍ତି ନାହିଁ ତୁମେ ପଢ଼ିପାରିବ ତ ହୃଦୟରେ ଯଦି କାମ ଭାବନା ତୁମେ ରାଧାରଣୀଙ୍କ ବିଷୟରେ ଚର୍ଚ୍ଚା କରନି କାହିଁକି ଏଇଟା କହୁଛନ୍ତି ଆମ ଆଚାର୍ଯ୍ୟମାନେ ଏଇଟା ସମସ୍ତଙ୍କ ପାଇଁ ନୁହେଁ ଯାହାର ଅଧିକାର ନାହିଁ ସେଇଟା ଯଦି ଚର୍ଚ୍ଚା କଲା ସେ କ'ଣ ହବ ତା ରାଧାରଣୀଙ୍କ ଚରଣରେ ଗୋଟେ ଅପରାଧ ଗୋଟେ କନ୍ୟା ଝିଅଟା ଦୃଷ୍ଟି ଆସିବ ଗଲା ତାର ନଷ୍ଟ ହବ ବିଧି ଭକ୍ତିଟାକୁ ଯେଉଁ ଆଚାର୍ଯ୍ୟମାନେ ଆମକୁ ପ୍ରଚଳନ କରିଛନ୍ତି ସେ ଆମର ପତନରୁ ରକ୍ଷା କରିବା ପାଇଁ ତା ଅର୍ଥ ସେମାନେ କହୁନାହାନ୍ତି ତୁମେ ରାଗାନଙ୍କ ଭକ୍ତିକି ଯାଉନି କୃଷ୍ଣଙ୍କ ଏମିତି ଭଲ ପାଉନି ସେଟା ସେ ମନା କରୁନାହାନ୍ତି କିନ୍ତୁ ଅଧିକାରୀଟାକୁ କଳିଯୁଗରେ ଯେହେତୁ ମୋଷ୍ଟଲି ଏମାନେ କର୍ମାଧିକାରୀ ଏମାନଙ୍କୁ କର୍ମ କରିବା ପାଇଁ ସେଥିପାଇଁ ପ୍ରୋସିଜରଟା ବର୍ଣ୍ଣାଶ୍ରମ ହିସାବରେ ତୁମେ ସବୁ କୃଷ୍ଣଙ୍କ ପାଇଁ କର୍ମ କର ତୁମ ଚିତ୍ତ ଶୁଦ୍ଧି ହେଇଗଲେ ତୁମର ଜ୍ଞାନ ଆସ ଜ୍ଞାନ ଆସିଲେ ତୁମେ ଅପରାଧ କରିବନି ସେ ତୁମର ତୁମେ ଭଜନ କରିବ ସେ ଅବସ୍ଥାରେ ମହତର କୃପା ପାଇବାର ଆଶାଟା ରହିଛି ସେଥିପାଇଁ ଏଇ ପ୍ରୋସିଜରଟାକୁ ସେ ବଡ଼ ଶୃଙ୍ଖଳା ସମ୍ପ୍ରଦାୟ ଗୋଟେ ବୈଜ୍ଞାନିକ ଜିନିଷଟା ଆଉ ତୁମେ ଇମିଟେଟ୍ କରିକି ଇମିଟେଟ୍ କରି ତୁମେ ବଞ୍ଚିବ ଖାଲି ତୁମେ ଇମିଟେଟ୍ କଲେ ସବୁ ସେ ଗୋଟେ ଥାଏ କେଉଁଠି ସେଟା ଆମର ଏଇଠି ଥିଲା ମୋର ତ ସବୁ ଖୋଲିକି ମୁଁ କହୁଛି କ'ଣ ଭୟ କରିବି ନା କ'ଣ ସେଇଠି ଥିଲା ଆମର ଏ ଡ୍ରାଇଭିଂ କରୁଥିଲା ଏ ଡ୍ରାଇଭିଂ କରୁଥିଲା ଚାଲିଗଲା କଲା ମୁଁ ବାଉଜି ହେବି ବାଉଜି ଫାଉଜି ହେବି ଦୁନିଆ ଅପବାଦ କରିକି ତୁ ଅଧିକାରଟା ନାହିଁ ତୁ ଗୋଟା କ'ଣଟା ଏଇଟା କରିବୁ ହଁ ଖଣ୍ଡ କାରଖାନା କରି କୁଆଡ଼େ କ'ଣ କରିଦେବ ତୁମେ ତୁମେ ହେଇଯିବ ସାଙ୍ଗେ ସାଙ୍ଗେ ଯାଇ ଭୋଜନ କରିଦେବ ଆରେ ଗୁରୁ କେତେ ମହାନ ହୁଅନ୍ତୁ ଶିକ୍ଷା କେତେ ମହାନ ତୁମ ଅଧିକାର ହିସାବରେ କମ ଆମେ ସବୁ ଦେଖୁଛୁ ଗୁରୁଦେବ କେତେ ଆମକୁ ବୁକ୍ ଡିଭିଜନ କର ସେବାର ଲଗାଅ ଆଉ କିଛି କୁହନ୍ତିନି ସେବା କର ଭୋଜନ କର ସେ ଜାଣିଛନ୍ତି ଏଇଟା ସବୁ କର୍ମାଧିକାରୀ ଆଙ୍କର ତାର ଚିତ୍ତ ଶୁଦ୍ଧି ହେଇଯିବ ଇଏ ସେ ଅଧିକାରୀ ପଳାଇଯିବ କୃଷ୍ଣ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେବେ ତୁମେ ବହୁତ କିଛି ଜାଣିଦେଲେ ବହୁତ କିଛି କରିଦେଲେ ତୁମ ଅଧିକାରଟା କ'ଣ ପରିବର୍ତ୍ତନ ହେଇଯିବ ନା କ'ଣ ଭୋଜନ କରିପାରିବନି ଭଜନର ଜିନିଷଟା ଅଲଗା ଜିନିଷ ନା କାରଣ ତୁମର ଯେପର୍ଯ୍ୟନ୍ତ ଭୋଗ ଲାଳସା ଗୁଡ଼ାକ ରହିଛି ପୂର୍ବ ସ୍ୱୀକୃତି ବଳବାନ ନୁହେଁ ସ୍ୱାଭାବିକ ରୁଚି ଆସିନି ତୁମେ କରିପାରୁନ ଇନ୍ଦ୍ରିୟ ସଂଯମ ନୁହେଁ ତୁମେ ପ୍ରତିଷ୍ଠା ଯାଇ ଗୋଟେ ଲାଗିଗଲାଣି ଆଉ ତୁମେ କିଛି କାମନା ନଥିଲେ ଗୋଟେ ପ୍ରତିଷ୍ଠା ଗୋଟେ ମନ ଭିତରେ ଚାଲିଆସିବ ମୋ ଭଳିଆ କି ଭଜନ କରୁନାହାନ୍ତି ମୁଁ ସବୁ ଛାଡ଼ି ଦେଇକି ପଳେଇ ଆସିଛି ସେଟା ବି ଗୋଟେ ଭଜନର ବାଧା ସେଥିପାଇଁ ଇଏ ମହତର କୃପାରେ ଏଗୁଡ଼ା ହବ ଆଉ ମହତ କୃପାଟା ପାଇବା ପାଇଁ ଚିତ୍ତ ଶୁଦ୍ଧି କରିବା ପାଇଁ ଜ୍ଞାନ ଅଧିକାର ଲାଭ କରିବା ପାଇଁ ଏଇସବୁ କର୍ମ ଏଇ ନିଷ୍କାମ କର୍ମ ଯୋଗୁଡ଼ାକୁ ରଖାହେଇଛି। ପ୍ରୋସିଜର୍ ଏଇଟା ଭଗବାନ ପାଇଁ ସବୁ କର୍ମ କରାଅ। ଆଚ୍ଛା ସେମାନେ ଏଇଟା ଜାଣିକି ସବୁ ଲଗେଇ ଦେଇଛନ୍ତି, ଏମାନଙ୍କୁ ସେବାର ଲଗେଇ ଦେଇଛନ୍ତି, ଭଜନ କ'ଣ କରି ସିଙ୍ଗିଲ ଲୋକ ବି ଦେଖିପାରିବେନି, ଅନଧିକାର ଲୋକ ଗୋଟେ ଭଜନ କରି ସକ୍ସେସ୍ ପାଇପାରିବେନି। ଏଠି ଯାହା କରିଦେବେ ସେ ବୃନ୍ଦାବନ ବି ସେୟା କରିବେ, ସ୍ୱଭାବ କେବେ ବଦଳିବନି। ମୁଁ ଦେଖ ମୁଁ ଦେଖିଛି ଆଖି ଆଗରେ ବୁଲି ବୁଲିକି ଆମର ନିଜର ଗୁରୁ ଭାଇ ସମସ୍ତଙ୍କୁ ମୁଁ ଦେଖି ଦେଖି ଆସିଛି, ମଙ୍ଗନି ଭିଆ କଥା କହୁଛି। ମୁଁ ସେମାନେ ଘୃଣା କରୁନି, ସେ ମୋତେ ନିଜ ମନା କରନ୍ତି ନା ନା ଭାଇ ହବନି ଭଜନ, ମୋ ପାଖରେ ସେମାନେ ଆଡମିଟ୍ କରିଛନ୍ତି, ଭାଇ ତୁମେ ଭଲରେ ଅଛ, ଭଜନ ହବନି, ଆମେ ଯୋଉ ଭାବୁଥିଲୁ ଭଜନ କରିଦେବୁ ହବନି। କାରଣ ଭକ୍ତିଟା ତ ଜୀବନ ବୃତ୍ତି ନାହିଁ ନା, ସେଟା ତ ଗୋଟେ କୃପାର ସାଧୁର କୃପାଟା, ଯୋଉ ରାଧାରାଣୀଙ୍କର କୃପାଟା ଆସିଲେ କୃଷ୍ଣ ସୁଖ ବାସନା ଆସିବ ମନେନ୍ଦ୍ରିୟରେ, ଦେହ ଦୈହିକ ପରଚର୍ଚ୍ଚା ପରନିନ୍ଦା ଈର୍ଷା ଦ୍ୱେଷ ଏସବୁ କାହା ଜିନିଷ ମୁଣ୍ଡ ଭିତରେ କିଛି ପଶିବ ନାହିଁ। ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ଗୋଟେ ଭୌତିକ ଭାବନାଟା ମନ ଭିତରେ ଚାଲିଛି ନା, ଏଇଟା ବନ୍ଦ କରିବ କେସ୍। ପୋଲିସର ଉତ୍ପାତ ଥିଲା ପର୍ଯ୍ୟନ୍ତ, ଯେତେବେଳେ ପୋଲିସ ଉତ୍ପାତ କରୁଛି, ପୋଲିସର ପାୱାରଟା ରହିଛି, ତୁମେ କେତେବେଳେ ପୋଲିସ ଅଣ୍ଡର ରହିଛ, ତୁମେ କିଛି କରିପାରିବନି। ଯଦି କୋର୍ଟରୁ ଗୋଟେ ପେପର ଚାଲି ଆସିଲା, ପୋଲିସ ପାଖରେ ଫାୟାରିଂ ଅର୍ଡର ପର୍ଯ୍ୟନ୍ତ ସବୁ ରହିଛି, ସେ ବନ୍ଧୁକ ଧରିଦେବ ଲଗେଇ ପାରିବନି, କିଛି କରିପାରିବନି। କିନ୍ତୁ ସେ ତୁମେ ଘେରି ରହିଥିବ, ପୋଲିସ ଗୋଟା ଦେଖିନ ସବୁ ଘେରି ଯାଆନ୍ତି, ସବୁ ତାଙ୍କ ଦୋଷ ଆସି, କିନ୍ତୁ କୋର୍ଟରୁ କ୍ଲିୟରାନ୍ସ ଚାଲିଲା, ଖଣ୍ଡେ ପେପର ଦେଖିଲେ ପୋଲିସ ଉଠିକି ପଳେଇଲା। ସେଇଟା ଜୀବନ ଯେତେ ପ୍ରକାର ଜିନିଷ ଗୁଡା ରହିଛି, ପ୍ରତିକୂଳ ଜିନିଷ ରହିଛି, ସେ ଭଜନ କରିପାରିବନି। କେବଳ ଯଦି ଏଇ ସାଧୁଗୁରୁଙ୍କର କୃପା ଯେଉଁଟା ପରମ୍ପରା ମାଧ୍ୟମରେ ଆସୁଛି, ସରଳ ଚିତ୍ତ ହେଇକି ଆମେ ପ୍ରାର୍ଥନା କରିବା, ସିଏ ଯଦି ତାଙ୍କ ରୂପାଟା ପଡ଼ିଗଲା ଗୋଟେ ମର୍ସିପୁଲ ଗ୍ଲାନ୍ସଟା ତାର ଗଲା, ସେଟା ଅଧିକାରଟାକୁ ବହୁତ ନିର୍ଣ୍ଣୟ କରାଯାଇଛି। ଏବେ କାଲି ପଡ଼ୁଥିଲା ନା ଇଏ କହିଲେ ଭକ୍ତିନ ଠାକୁର, ଜ୍ଞାନାଧିକାରରେ ଥିଲେ ବି କିଏ ଜନକାଦି ଋଷି ମାନେ ଜ୍ଞାନାଧିକାରରେ ଥିଲେ ବି ସେମାନେ କର୍ମ କରୁଥିଲେ, ତୁମେ କେମିତି କହୁଛ କର୍ମ କରିନି ଛାଡ଼ିକି ପଳେଇଯିବ ସେଠି, ସେଟା ହବନି, ସେଟା ହେଇପାରିବନି। ତେଣୁ ଆମର ଦୁଇଟା କଣ୍ଟିନ୍ୟୁସ ଦୁଇଟା ଚାଲିଛି, ଆମେ କର୍ମ ନାଁରେ ଭଜନକୁ ନେଗ୍ଲେକ୍ଟ କରିବାନି କି ଭଜନ ନାଁରେ କର୍ମକୁ ନେଗ୍ଲେକ୍ଟ କରିପାରିବାନି, ସେବାଟାକୁ ଆମର ତ କର୍ମ ନାମ ସେବା, କାହିଁକି ଦୁଇଟା ଜିନିଷ ଦରକାର। କାହିଁକି ନା ଯଦି ସେବାଟା ଯଦି ତୁମେ ଶାରୀରିକ ସେବା ବି ନ କରୁଛ, ମାନସିକ ସେବା ବି କରିବାକୁ ପଡ଼ିବ। ଆଗକୁ ସେମାନେ ମାନସିକ ସେବା କରୁନଥିଲେ, ସେମାନେ ଶାରୀରିକ ସେବା କରିକି ମାନସିକ ସେବା କରୁଥିଲେ। ଏଇ ଯେ ଆମର ରଘୁନାଥ ଗୋସ୍ୱାମୀ ହେରିକା ସେ ମାନସିକ ସେବା କରୁଥିଲେ ନା, ତାଙ୍କର ଗିରିଧାର ନଥିଲେ କି ମହାପ୍ରଭୁ ଦେଇଥିଲେ, ଶାରୀରିକ ସେବା କରିକି ମାନସିକ ସେବା କରୁଥିଲେ। ଆଉ ତୁମେ ଦେଖି ଶାରୀରିକ ସେବା ବନ୍ଦ କରିଦେଇ କୋଉ ମାନସିକ ସେବା କଲ, ମନ ମନ ଭିତରେ ଠାକୁରଙ୍କୁ ରୋଷେଇ କର, ଅର୍ପଣ କର, ତ ମନ ଆଉ ମନରେ ବି ଖାଇବ ଯେମିତି କର, ସେଇଟା ହବନି। କାୟ କାୟିକ ବାଚିକ ମାନସିକ ଆଚାର୍ଯ୍ୟ ମାନେ ଆମକୁ ସବୁ ଦେଇଛି, ଆମର ଦୁଇଟା ଜିନିଷ ପାରାଲାଲ କରି ଚାଲିବାକୁ ପଡ଼େ। ଆମକୁ ଆମେ ଯୋଉ ନିଷ୍କାମ କର୍ମ ଯୁଗରେ ସଫଳତା ଯୋଉ ବିମଳ ଭକ୍ତିରେ ପ୍ରବେଶ କରିବା ପାଇଁ ନିଷ୍କାମ ହବା, ଭଗବତ ଅର୍ପିତ କର୍ମ କରିବା, ଏଟା କଣ୍ଟିନ୍ୟୁଅସ୍ ବହୁତ ସହନ କରିକି ରହିଲେ ଏଇଟା ଧୀରେ ଧୀରେ ତାଙ୍କ କୃପାରେ ଚିତ୍ତ ଶୁଦ୍ଧି ହବ, ଜ୍ଞାନ ଅଧିକାର ଆସିବ, ଜ୍ଞାନ ଅଧିକାର ସ୍ତରରେ ଆମେ ଯୋଉ ନିରପରାଧ ହେଇକି ଭଜନଟା କରିବା, ନିରପରାଧ ହେଇକି ଭଜନ କଲେ ସେ ସମୟରେ ମହତ୍ତର କୃପା ପ୍ରାପ୍ତ ହେବାର ଆଶଙ୍କା ରହିଛି। ସେଟା ହେଉଛି ଗୋଟିଏ ରାସ୍ତା। ଆଉ ଯାହାର ପୂର୍ବରୁ ସ୍ୱୀକୃତି ବଳବାନ ରହିଛି, ପୂର୍ବରୁ ସ୍ୱୀକୃତି ତାର ବଳବାନ ରହିଛି, ସେ ସରଳ ନିରପରାଧ ଯିବ, ସେ ସିଧା ସରଳ ଶ୍ରବଣ କୀର୍ତ୍ତନ କରିବା ମାତ୍ରେ ତାର ରଥି ଚାଲି ଆସିବ କୃଷ୍ଣ ପାଖରେ, ତାର ବିମଳ ଭକ୍ତି ଚାଲି ଆସିବ, ଯାଦୃଶିକ କୃପା ଏଇଟା ଗୋଟେ ଡାଇରେକ୍ଟ ୱେ, ଯାଦୃଶିକ କୃପା ସେମାନଙ୍କର। ଆଉ ନାରଦ ମୁନି ଯେଉଁମାନେ କୃପା କରି ନଳ ଗୋବରମଣି ଗ୍ରୀବ ମୃଗାରୀ ଯେଉଁମାନେ ସବୁ କୃପା କଲେ, ଯାଦୃଶିକ କୃପା ମିଳିଗଲା ଫଟା କିଣି, ଆଉ ସଙ୍ଗେ ସଙ୍ଗେ ତାଙ୍କ ପ୍ରୋଗ୍ରେସ ହେଇଯିବ, କିଛି କହିହବନି। କୃପା କେଉଁଟା ଯେଉଁ ଦୁଇଟାକୁ ଆମେ ପାଇବାକୁ ହେଲେ ଅହେତୁକ କୃପା ପାଇବାକୁ ହଉ ହେଉ କିମ୍ବା ସେଇ ପ୍ରୋସେସରେ ଯାଇକି ମହତ କୃପା ପାଇବାକୁ ହେଉ, ମହତର ସେଇ ଦୁଇଟା କୃପା ପାଇବାକୁ ହେଲେ ଆମ ଷ୍ଟେଜ୍ ହେଉଛି କ'ଣ, ଆମକୁ ନିରପରାଧ ହେଇକି ସରଳ ହେବାକୁ ପଡିବ। ସେତିକି ନହେଲେ ସେଟା ଆଧାର, ସେଟା ସେଟା ଗୋଟେ ତୁମେ ରଖିବ, ସେ ସେ ଆଧାରରେ ତୁମ ହୃଦୟଟା ସେମିତି ହେଲେ କୃପାର ଯେଉଁ ସ୍ୱରୂପଟା, କୃପାର ଯେଉଁ ସ୍ୱରୂପଟା, ତାଙ୍କ ସ୍ୱରୂପଟା ସେ ଯେଉଁ ସେ ଯେଉଁ ରହିବେ ସେ ସ୍ଥାନଟା ସେଭଳି ହେବା ଦରକାର, ତାର ନିରପରାଧ ଥିବ। ଆଉ ସେଥିପାଇଁ ସେ ଲେଖୁନାହାନ୍ତି ଅପରାଧ ଘୁଚି ଶୁଦ୍ଧ ନାମେ ରୁଚି, କୃପା ବଳ ହେବେ ହୃଦୟ ସଞ୍ଚାର, କବେ ହେବେ ବୋଲ ସେଦିନ ବୁଝିଲେ। ସେ ଭଜନଟା ଖାଲି ବୁଝ, ଯେ ବୈଷ୍ଣବ ହେଇଛି ସେ ଭଜନଟା, ଭକ୍ତ ଠାକୁର ସେ ଭଜନଟା ବୁଝୁନି। ଅପରାଧ ଘୁଚି ଶୁଦ୍ଧ ନା ଶୁଦ୍ଧ ନାମେ ରୁଚି କୃପା ବଳେ ହୁଏ ହୃଦୟ ସଞ୍ଚା। ଇଏ ହବନି କୃପା, ଗୋଟେ ଗୋଟେ ଷ୍ଟେଟମେଣ୍ଟରେ ସବୁ କାଟିକି ତୁ ଦିଆ ହବ। ଗୋଟେ ସିଦ୍ଧାନ୍ତ ଗୁଡ଼ାକ ସବୁ ସେମାନେ ଭଗବାନଙ୍କ ଲୋକ ନା, ଆଉ ଆମେ କଣ ଭୋଜନ କରିବା? କୃପା ବଳରେ ଇ ସଞ୍ଚାର ନିରପରାଧ ଆମେ ହବା। ସେଇ କୃପା ଟିକେ ପାଇବା ପାଇଁ ତ ଗୋଟେ ଦିନ ରାତି ଗଧ ଭଳିଆ ଖଟୁଛେ ନା, ଆଉ ଏତେ ଆଚାର୍ଯ୍ୟ ଦୃଷ୍ଟିରୁ ମାନନ କରିକି ଏଟା କରେ କେବେ କୃପା ହବ ସେ ଜାଣିଥିବେ? ନହେଲେ ବି ଆମେ କଣ କରିପାରିବା? ଏ ଜନ୍ମ ଗଲେ ଦଶ ଜନ୍ମ ଲାଗୁ, ଅସୁବିଧା କଣ ଅଛି? ଛାଡ଼ିବାର ନାହିଁ, ଏଇ ଜନ୍ମ ତ କିଛି ଲସ୍ ହେଲାନି, ଯାହା ହେଲା ସ୍ୱୀକୃତି ସବୁ ଲାଭ ହେଲା। ଅପରାଧ କବେ ହବେ ବୋଲ ସେଦିନ ଆମର ଅପରାଧ ଘୁଚି, ଅପରାଧ ଘୁଚିବ ଶୁଦ୍ଧ ନାମରେ ରୁଚି ହବ, ଆ କୃପା ବଳେ ହବ ହୃଦୟ ସଞ୍ଚାର। କୃପା ବଳଟା ହୃଦୟରେ ସଞ୍ଚାର ହବ, କୃପା କୃପାର ଯୋଉ ବଳଟା ଆସି ହୃଦୟରେ ସଞ୍ଚାରିତ ହବ। ଅପରାଧ ନ ଘୁଚିଲେ କେମିତି ହବ? ଶୁଦ୍ଧ ନାମ ରୁଚି ନହେଲେ କେମିତି ହବ? ତାପରେ ତାପରେ ପଦ ଗୁଡା କଣ ଦେଖୁନା, ତାପରେ ଅପରାଧ ଘୁଚି ଶୁଦ୍ଧ ନାମ ରୁଚି ବହି ନାହିଁ ନା କଣ? କବେ ହବେ ବୋଲେ ସେଦିନ ଆମର, କେତେ ସୁନ୍ଦର ସେ ସବୁ ରଚନା କରିଛନ୍ତି। ନିଜକୁ ଦିନ ହୀନ ମୁଁ ମନେ କରିବି ସେତେ ନାହିଁ, ସବୁ ରଚନା ହେଇଛି ମୋତେ ବହୁତ କଣ ତୃଣାଧିକ ହୀନ କବେ ନିଜ ମାନି ସହି ସ୍ମୃତା ଗୁଣ ହୃଦୟ ତେ ଆନି ସକଲ ମାନଦ ଆପଣି ଅମାନି ହଏ ଆସ୍ୱାଦିବ ନା ମୋର ସସାର। କେବେ ମୁଁ ତୃଣାଧିକ ହେବି, କେବେ ନିଜକୁ ନିଚ ମନେ କରିବି, ସହିଷ୍ଣୁତା ଗୁଣ ମୋ ହୃଦୟରେ କେମିତି ଆସିବ, ସକଳକୁ କିଭଳି ସମ୍ମାନ ଦେବି, ଆଉ କେମିତି ଆସ୍ୱାଦନ କରିବି ନାମରସ। ଧନ ଜନ ଆର କବିତା ସୁନ୍ଦରୀ ବୋଲିବ ନା ଚାହେ ଦେହ ଦେହ ସୁଖ କରି ଜନ୍ମେ ଜନ୍ମେ ଦାଓ ଏ ଗୌର ହରି ଅହେ ତୁ କି ଭକ୍ତି ଚରଣେ ତୋମାର। ଏଇ ପ୍ରାର୍ଥନାଟା ଆସିବ, ଏସବୁ ପ୍ରାର୍ଥନା ସବୁ ଠାକୁର ସବୁ ପ୍ରାର୍ଥନାର ଭାବଟାକୁ ରଖିଦେଇଛନ୍ତି ନା। ଭଜନ କଲେ ଭଜନ କରି ତ ଭାବଟା ପ୍ରାର୍ଥନାର ଭାବଟା ଧରିପାରୁନି ନା। ଆରେ ଯୋଉ ଭଜନଟା କରୁଛି ତା ଭଜନର ମହାମନ୍ତ୍ର ଯୋଉ ଡାକୁଛି ତା ଭାବଟା କଣ? ଯୋଉ ମହାମନ୍ତ୍ର ଡାକୁଛେ ନା, ଏସବୁ ଭାବ ଏ ଭାବଟାକୁ ହୃଦୟ ଭିତରେ ରଖିବାକୁ ପଡିବ, ଏ ଭାବରେ ନାମ କରିବାକୁ ପଡେ। ମହାମନ୍ତ୍ର କୃଷ୍ଣ ଭାବୁଛି ମୋତେ ସେବା ଦିଅନ୍ତୁ, ମୋତେ ଯୁଗଳ ସେବାରେ ଅଧିକାର ଦିଅନ୍ତୁ, କିନ୍ତୁ କେଉଁ ଭାବଟାରେ ନାମଟା କରାହବ? ସେ ସୂତ୍ରଟା ଏତେ ରହୁଛି ମହାଜନ ସୁନିତରେ ଏଗୁଡ଼ା ଶୁଭୁଛି ଭୋଜନ କରୁଛେ କଣ ଏଇ କହୁଛନ୍ତି ନା। ଧନ ଜନ ଆର କବିତା ସୁନ୍ଦରୀ ନାହିଁ ଚାହେ ବୋଲିବ ନା ଚାହେ ଦେହ ସୁଖ କରି ମୋ ଧନ ଧନ ଦରକାର ନାହିଁ, ଦେହ ସୁଖ ଦରକାର ନାହିଁ, ଜନ୍ମେ ଜନ୍ମେ ଦା ଓହେ ଗୌରବ ହରି ଅହେ ତୁ କି ଭକ୍ତି ଚରଣେ ତୋମା। ପ୍ରଭୁ ମୁଁ ଆପଣଙ୍କୁ ଏସବୁ ଭାବନା, ଆଉ ଏ ଭାବର ହୃଦୟକୁ ଭାବିତ କରିବାକୁ ପଡିବ। ସେଥିରେ ସବୁ ଭଜନ ସମୟ ପିଲେ ସବୁ ଭଜନ ସବୁ ପଢିବା ଦରକାର, ଗାଇବା ଦରକାର। ଏଇ ହୃଦୟରେ ଏଇ ଭାବର ଇମ୍ପ୍ରେସନ୍ ସେଟା ରହିଲେ ନାମ କରିବା, ସେତେବେଳେ ସେ ଭାବନାଟା ହୃଦୟ ଭିତରେ ଆସିବ। ଆଉ ସଂକୀର୍ତ୍ତନଟା କାହିଁକି, ସଂକୀର୍ତ୍ତନଟା ଭଜନରେ କଣ ସାହାଯ୍ୟ କରେ? ଜପରେ ସଂକୀର୍ତ୍ତନଟା ଜପରେ କଣ ସାହାଯ୍ୟ କରେ? ସଂକୀର୍ତ୍ତନର କେବଳ ଅର୍ଥ ନାହିଁ ଯେ ମହାମନ୍ତ୍ର, ସେ ତ ଭଲ ନାମ ଦଉଛି କଲେ ଭଲ, ତା ସହିତ ଏଇ ଯୋଉ ଭଜନ କୀର୍ତ୍ତନ ଏଇସବୁ ଇଏ କଣ କରିବେ? ନାମ ନାମ ସମୟ ଭିତରେ ନାମର ଚିତ୍ତ ସ୍ଥିର ତ ହଉନି ନା। ନାମ କରିବା ବେଳେ ଯୋଉ ନାମାକ୍ଷରଟା କେବଳ ଆସୁଛି, ତାର ଯୋଉ ଭାବଟା ଆମ ହୃଦୟ ଭିତରେ ଆସୁନି ଯେ କେମିତି ନାମ ଦରକାର। ମୋର ନାମ କଲେ ଭକ୍ତ ପଚାରନ୍ତି ନାମ କଲେ ମୁଁ କଣ ଚିନ୍ତା କରିବି, ମୋର କଣ ଭାବନା ହୃଦୟରେ ଦେବା ଦରକାର। ଏତେ ସବୁ ଲେଖା ହେଇଯାଇଛି କରି ତେ ଶ୍ରୀକୃଷ୍ଣ ନାମ ଉଚ୍ଚାରଣ ପୁଲକିତ ଦେହ ଗଦଗଦ ବଚନ ବୈବର୍ଣ୍ଣ ବେପତୁ ହବେ ସଂଗଠନ ନିରନ୍ତର ନିତ୍ର ଭବେ ଅଶ୍ରୁଧାର ନୟନଙ୍ଗଳ ଅଶ୍ରୁଧାର। ମୋର କେବେ ସେଦିନ ଆସି ମାଖର ଧାର ଧାର ଲୋଭ ହୋଇ ମୋର ବୈବର୍ଣ୍ଣ ହବ ଭଗବାନଙ୍କ ନାମ କଲାବେଳେ ଏଇସବୁ ଭାବ ଆସିବା ଦରକାର। ସବୁ ଅନ୍ତରଟାକୁ ଭାବିତ ଶବ୍ଦ ଅଛି ନା, ଚେତନାରେ ଭାବିତ କରିବାକୁ ପଡିବ, କୃଷ୍ଣ ଚେତନାରେ ଭଗବତ ଭାବିତ କରିବାକୁ ପଡିବ। କବେ ନବ ଦୀପ ସୁର ଧୁନି ତୋରେ ତୀରେ ଗୌର ନିତ୍ୟାନନ୍ଦ ବୋଲି କବେ ନବ ଦୀପ ସୁର ଧୁନି ତୋଟେ ଗୌର ନିତ୍ୟାନନ୍ଦ ବୋଲି ନିଷ୍କପଟେ ନାଚିଆ ଗାଇଆ ବେରାବ ନାଚିଆ ଗାଇଆ ବେଡ଼ାଇବ ଛୁଟେ ବାତୁଲର ପ୍ରାୟ ଚାଲିଆ ବିଚାର। ଆଉ ଗୋଟେ କେତେବେଳେ ଗୌର ନିତ୍ୟାନନ୍ଦଙ୍କ ନାମ କହିକି ନବଦୀପରେ ମୁଁ ମୋର ଗୋଟେ ବାତୁଳ ମତ ବାତୁଳ କଣ ଏଠି ଏବେ ଗୋଟେ ସରଜ୍ଞାନ ରହୁଛି, ମାନ ସମ୍ମାନ ରହୁଛି, ସ୍ଥିତି ରହୁଛି, ମୋ ବ୍ରହ୍ମଚାରୀ ସେ ଗୃହସ୍ଥ ମୋତେ ଅପମାନ ହେଲା ମୋର ମାନ ହେଲା ଗୋଟେ ବାତୁଳ ବାତୁଳ ଲୋକ କଣ ତାକୁ କଣ କହିଲେ ବି ତାର କିଛି କହିବାର ନାହିଁ କି ଶୁଣିବାର ନାହିଁ। କି ତାର ପ୍ରତିକ୍ରିୟା କିଛି କରିବାର, ମୋର ଭଗବାନଙ୍କ ନାମଟା କରିବ ଆମ ସ୍ଥିତି ଏଇ ଭଜନର ସ୍ଥିତି ନିରପରାଧ ହେଇଗଲେ ଏଇ ସେ କହିଲେନି ଅପରାଧେ ଘୁଚି ଶୁଦ୍ଧ ନାମେ ରୁଚି କୃପା ବୋଲେ ହେବେ ହୃଦୟ ସଂ ଏଇ କୃପା ବଳଟା ଆସିଗଲେ ବା ଏ ସ୍ଥିତିଟା ଏଇ ହେଉଛି ସବୁ ସ୍ଥିତି ଏଇ ଭାବନାରେ ଆମକୁ ଭଜନ କରିବାକୁ ପଡେ। କିଣିବ ଲୁଟିବ ହରି ନାମ ରସ ନାମ ରସେ ମାତି ହଇବ ବିବସ ରସେର ରସିକ ଚରଣ ପରସ କରି ଆମ ଜୀବନ ସେ ଅନିବାର। ଏଇ ନାମ କରୁ କରୁ କିଣିବ ଲୁଟିବ ହରି ନାମ ରସ ନାମ ରସେ ମାତି ହଇବ ବିବସ। କିଣିବ ଲୁଟିବ ମାନେ କଣ କିଣିବ, ଯେମିତି ଆମେ ଜିନିଷ ଗୋଟେ କିଣୁଛି ତେଣୁ ଯିଏ ହରିନାମ କରୁଛି ନାମ ସଂକୀର୍ତ୍ତନ କରୁଛି ତା ଭିତରେ ଆମେ ଏଇଟା କାମନା କରିବୁ ଚାହିଁବୁ ଲୁଟିବା ଲୁଚେଇକି ଯେମିତି ନେଇ ଆସୁ ସଙ୍ଗ କରିକି ଆମେ କେମିତି ଶୁଣିବୁ ନାମ ଶୁଣିବୁ କଥା ଶୁଣିବୁ ହରିନାମ ରସ ନାମ ରସେ ମାତି ହୋଇବ ବିବସ ବିବସ ହେଇଛି। ଆଉ ସଂସାର କୌଣସି ବସ୍ତୁ ପ୍ରତି ମୋର କିଛି ଆସକ୍ତି ରହିବେନି ଉଦାସୀନ ପୁରା ରହିବି। ଆଉ ରସେର ରସିକ ଚରଣ ପରସ କରି ଆମ ଜୀବ ରସେ ଅନେଇବା, ରସର ରସିକ କିଏ କୃଷ୍ଣ ରାଧାରାଣୀ ତାଙ୍କ ଚରଣକୁ ସ୍ପର୍ଶ କରିକି ମୁଁ ଅନିର୍ବାର ସେଇ ରସରେ ମୁଜିକି ରହିବି। କବେ ଯିବ ଦୟା ହୋଇବ ଉଦୟ ନିଜ ସୁଖ ବୋଲି ସ୍ୱଧୀନ ହୃଦୟ ଭକତି ବିନୋଦ କରିଆ ବିନୟ ଶ୍ରୀ ଆଜ୍ଞା ତାହାର କରିବେ ପ୍ରଚାର। ଭକ୍ତି ଠାକୁରଙ୍କର କେତେ ସୁନ୍ଦର ସେ ଲେଖୁଛନ୍ତି ଯିବେ ଦୟା କବେ ହୋଇବେ ଉଦୟ। ଜୀବଦୟାଟା ନହେଲେ କେମିତି ଜୀବଦୟା ଆମେ ତ ରାଗଙ୍କା ଭକ୍ତି ସହିତ ଜୀବଦୟାର ପୁରା ସମ୍ପର୍କ ଅଛି ତେବେ ଭଗବାନ କୃଷ୍ଣଙ୍କର ଜୀବ ଗୁଡାକ ଆଉ ତୁମେ ସ୍ୱାର୍ଥପର ହେଇକି ତୁମେ ଭାବନା ରହିଲେ ତୁମେ ଜୀବଦୟା ନାହିଁ ମାନେ ତୁମର ସ୍ୱାଭାବିକ ଭକ୍ତି ନାହିଁ। ଯିଏ ନିଜ କଥା ନିଜ ଚିନ୍ତା ନିଜ ସୁଖ ସବୁବେଳେ ଚିନ୍ତା କରୁଛି ତାର ଜୀବଦୟାଟା ତାର ହୃଦୟ ଭିତରେ କୃଷ୍ଣଙ୍କର କୃପାବଳ ଆସିନି। କୃଷ୍ଣଙ୍କର କୃପାବଳ ଆସିଲେ ସେ ସବୁ ଜୀବଟାକୁ ଦେଖିବ ତା କଥା ଖାଲି ତା କଥା ଚିନ୍ତା କରିବ ନା କଣ। ସାଧୁରା ସାଧୁତ୍ୱର ପରିଚୟ ହେଉଛି ଜୀବଦୟା। ଜୀବଦୟା ମାନେ ଗୋଟେ ସ୍ୱାର୍ଥ ଉଦ୍ଦେଶ୍ୟରେ ନୁହେଁ, ଯାହାର ଯେଉଁ ସ୍ଥିତି ସେଇ ହିସାବରେ ତାକୁ ସେଇ ଦୃଷ୍ଟିରେ ଦେଖିବ। ସେ ଗୋଟେ ସ୍ୱାର୍ଥପର ହେଲେ ତୁମେ କେମିତି ସାଧୁ ହେଇପାରିବ, ସାଧୁର ସଂଜ୍ଞାଟା ନୁହେଁ। ଜୀବଦୟା ସହିତ ଭକ୍ତି ଜ୍ଞାନେଶ୍ୱର ଠାକୁର ଭକ୍ତିମ ଠାକୁରଙ୍କ ରାଇଟିଂସ ଗୁଡ଼ାକର ପୁରା ସବୁ ଜୀବଦୟା ଜୀବଦୟାର ରାଗାନଙ୍କ ଭକ୍ତି ସମ୍ପର୍କ ଅଛି। ଯାହାର ଜୀବ ପ୍ରତି ଦୟା ନାହିଁ ତାର କେବେ ସ୍ୱାଭାବିକ ଭକ୍ତି ଆସିବନି, କାହିଁକି ସେ କୃଷ୍ଣଙ୍କୁ ସବୁଆଡେ ଦେଖିପାରୁନି। ଆଉ କବେ ଜୀବ ଦୟା ହୋଇବ ଉଦୟ ନିଜ ସୁଖ ବୋଲି ସୁଦିନ ହୃଦୟ ଭକତି ବିନୋଦ କରିଆ ବିନୟ ଶ୍ରୀ ଆଜ୍ଞା ତାହାର କରିବେ ପ୍ରଚାର। ଟହଲ ବେଙ୍ଗଲ ଶବ୍ଦରେ ଆମେ ଖୋଜୁଛେ ନା, ମୁଁ କଣ ଜାଣିନି ସେଟା କଣ ତାର ଦେଖିବା ପରେ ଶ୍ରୀ ଆଜ୍ଞା ଟହଲ ଟହଲ କେବେ ବେଙ୍ଗଲରେ ପାଇନି ଶବ୍ଦ କଣ ଥିବ ଠାକୁରଙ୍କର ପୁରୁଣା ବେଙ୍ଗଲ ଶବ୍ଦ ସବୁ ଶ୍ରୀ ଆଜ୍ଞା ଟହଲ କରିବେ ପ୍ରଚାର ଇଂଲିଶରେ ତ ଲେଖା ହେଇଛି ମତେ କେବେ ସେ ହୁଏ ନା ହୁଏ ନା ହୁଏନ୍ ୱିଲ୍ ଆଇ ଫିଲ୍ କମ୍ପାସନ୍ ଫର୍ ଅଲ୍ ଲିଭିଂ ଏଣ୍ଟିଟିସ୍ ଆର୍ ଜୀବସ୍ ହୁଏନ୍ ୱିଲ୍ ଆଇ ଫର୍ଗେଟ୍ ମାଇ ଓନ୍ ପ୍ଲେଜର୍ ଇନ୍ ଜେନୁଇନ୍ ହ୍ୟୁମିଲିଟି। ମୁଁ କେତେବେଳେ ସବୁ ଜୀବକୁ ଦୟା କରିବି, କେତେବେଳେ ଜୀବ ମୋର ନିଜର ସୁଖକୁ ମୁଁ ଭୁଲିବି, ମୋର ଦୟା ଆସିବ। ହୁଏନ୍ ୱିଲ୍ ଆଇ ଭକ୍ତି ବି ନଟ୍ ମିଟ୍ଲି ଗୋ ଫ୍ରମ୍ ଡୋର୍ ଟୁ ଡୋର୍ ପ୍ରିଚିଂ ୟୁର୍ ଲଭ୍ ଅଫ୍ ମେସେଜ୍। କେତେବେଳେ ଯାଇକି ଟହଲ ଟହଲ ଆମର କୁହନ୍ତି ଟହଲ ମାରୁଛି ସେଇ ଶବ୍ଦ ବୋଧ ହେଇଥିବ ଟହଲ ମାରୁଛୁ କି ଏଠି କୁହନ୍ତିନି କି ଟହଲ। ଶ୍ରୀ ଆଜ୍ଞା ଟହଲ କରିବେ ପ୍ରଚାର, ମୁଁ ଘରେ ଘରେ ଯାଇକି ଆପଣଙ୍କ ଆଜ୍ଞାରେ ମୁଁ ପ୍ରଚାର କରିବି। ସେ ସେଇ ସମୟରେ ଚାହୁଁଥିଲୁ ପ୍ରଚାର କରିକି ଯିବି। ଏଇ ଆମର କହିବାର ଥିଲା କବେ ହେବେ ବୋଲ ସ୍ୱଦିନ ଆମର ଅପରାଧ ଘୁଚି ଶୁଦ୍ଧ ନାମ ରୁଚି କୃପା ବଲ ହେବେ ହୃଦୟ ସଞ୍ଚାର। ଏଇ କଥା କୃପାବଳ ଥର ପଡ଼ିଥିଲା ଜୀବନ ଅଧିକାରଟା ପଡ଼େ ଜିନିଷ କୃପାବଳଟା ନ ଆସିଲେ ଶୁଦ୍ଧ ନାମ ଅପରାଧ ଘୁଚିବା ଶୁଦ୍ଧ ନାମ କରିବା ଆମେ ପ୍ରଚେଷ୍ଟା କରିବା, କିନ୍ତୁ ଆମର ସମସ୍ତ ପ୍ରଚେଷ୍ଟା କେବଳ ସେ କୃପା ପ୍ରାପ୍ତି ନିମିତ୍ତ। ଆମର ଯେଉଁ ପ୍ରଚେଷ୍ଟା ଗୁଡା ହଉଛି ଆମ ପ୍ରଚେଷ୍ଟାର ଫଳ କିଛି ନାହିଁ। ଗୁରୁଦେବ ସେଥିପାଇଁ ତୁମେ ଷୋହଳ ମାଳା କର, 64 ମାଳା କର, 164 ମାଳା କର, ତୁମର ସେ ମାଳାର କିଛି ବଳ ନାହିଁ। ତୁମେ ଯୋଉ ଜପ ଭଜନ କରିବ ନିରର୍ଥକ ନୁହେଁ, ତୁମେ କେବଳ ତୁମ ନିଜକୁ ନିଜର ଅନ୍ତରକୁ ଏ ରଜଗୁଣ ତମ ଗୁଣରୁ ମୁକ୍ତ କରିକି ସତଗୁଣକୁ ଆଣିପାରିବ। କିନ୍ତୁ କୃପାବଳ ନହେଲେ ସେ ଫଳବତୀ ହେବ ନାହିଁ। ତୁମେ ତ ତୁମେ ହେବନି ଯେ ସେତିକି ମାଳା କରି ତୁମେ କୃଷ୍ଣଙ୍କୁ ପାଇଯିବ, କାରଣ କୃଷ୍ଣ ସ୍ୱତନ୍ତ୍ର, ସେ ତାଙ୍କରି କୃପାରେ ସେ ନିଜେ ବନ୍ଧା ପଡ଼ନ୍ତି। ତାଙ୍କ କୃପା ତ ତୁମ ହୃଦୟକୁ ଆସିବ, ସେ ନିଜେ ବନ୍ଧା ପଡ଼ିବ। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ମାଳା କରିବାନି, ତାର ଅର୍ଥ ଏହା ନୁହେଁ, କାରଣ ସେ ନାମ ଦ୍ୱାରା ହିଁ ଆମେ ସେ କୃପାର ଭାବନା, ବିନମ୍ରତାର ଭାବନା ସବୁ ଉଦୟ ହେବ। ଠିକଣା ନାମ କଲେ ସବୁ ଜିନିଷଟା ଆସିବ। କିନ୍ତୁ କୃପାକୁ ଛାଡ଼ିକି, କୃପାର ବଳକୁ ଛାଡ଼ିକି ଯଦି ସ୍ୱତନ୍ତ୍ରତା ବୁଦ୍ଧିରେ ଆମେ ସବୁ କିଛି କରିବା, ସ୍ୱତନ୍ତ୍ର ବୁଦ୍ଧିରେ ଠାକୁର ସେବା କରିବା, ମୁଁ ଏଇଟା କରୁଛି ମୋତେ ଫଳ ମିଳିଯିବ, ମୁଁ ନାମ କରୁଛି ମୋତେ ଫଳ ମିଳିଛି, ସେଥିରେ ଆଉ ନିର୍ଭରତା ଆଉ ଗୁରୁ ବୈଷ୍ଣବ ପ୍ରତି ରହିଲାନି, କୃପା ପ୍ରତି ରହିଲାନି, ତାର କିଛି ଫଳ ହବ। ଏଇଟା ନିଷ୍ଫଳ ବୋଲି କୁହାଯାଇନି, କିନ୍ତୁ ତା ଦେହରେ ସ୍ୱତନ୍ତ୍ରତା ଲାଗିଗଲେ ସେ ବିଷଫଳ ହେଇଗଲା ନାହିଁ। କିନ୍ତୁ ଆମ ଭଗବାନଙ୍କ ସେବା କରିବି, ଆରେ ମୁଁ ଭଗବାନ କ'ଣ ସେବା କରିବି, ସିଏ ଭଗବାନ, ସିଏ ମୋତେ ସେବା ଦେଇଛନ୍ତି, ମୁଁ ସେବା କରୁଛି ବୋଲି କୃଷ୍ଣ ଦେଖା ଦେଇଦେବେ ନାହିଁ, ସେମିତି କିଛି ମାନେ ନାହିଁ, ତାଙ୍କ ଇଚ୍ଛା। ସ୍ୱତନ୍ତ୍ରତା ଯେଉଁଥିରେ ଲାଗିଗଲା, ଏ ଦୈନ୍ୟତାକୁ ଛାଡ଼ିକି, କୃପା କୃପାର ଆଶାକୁ ଛାଡ଼ିକି, ତାର ଫଳଟା ଓଲଟା ହେଇଯିବ ସାଙ୍ଗସାଙ୍ଗ। ସେଥିପାଇଁ ଆମ ଆଚାର୍ଯ୍ୟମାନେ ଏସବୁ ଶିଖେଇଛନ୍ତି ଆମକୁ। ତ ଅଧିକାର ଏଇଟା ବଡ଼ ଜିନିଷ, ଯେତେ ଉନ୍ନତ ଅଧିକାରୀ ଆମେ ହେଲେ ବି ଆମେ ଆଚାର୍ଯ୍ୟ ଗୁରୁ ପରମ୍ପରାର ଶିକ୍ଷା ହିସାବରେ ଆମକୁ ଯିବାକୁ ପଡ଼ିବ। ଆଉ ବିଶେଷ କରି ଏଇଠି ଆଚରଣ କଥା କହୁଛନ୍ତି, ଦେଖ ଅର୍ଜୁନ ତୁମେ ଯେ ଜ୍ୟେଷ୍ଠ ଫ୍ୟାଣ୍ଡା, ଇଏ ହଉଛି ବନ୍ଦ କରିଦେବି ଫ୍ୟାଣ୍ଡା, ତୁମେ ଯେହେତୁ ଶ୍ରେଷ୍ଠ ଶ୍ରେଷ୍ଠ ଯୋଦ୍ଧା, ଆଉ ପୁଣି ମୋର ସଖା, ମୋର ସଖା ସଖ ସିମେ ପ୍ରିୟ ସିମେ, ସଖା ମୋର ମୋର ପ୍ରିୟ, ତୁମେ ସେଇ ଦୃଷ୍ଟିରୁ ତୁମ ଆଚରଣ କରି ଶିଖିବାକୁ, ଯଦି ଯୁଦ୍ଧ କରିବା ପାଇଁ ତୁମେ ତୁମର ଏମିତି ଗୁରୁଜନଙ୍କୁ ମାରିବା, ମାମୁଙ୍କୁ ମାରିବା, ମାନେ ତୁମେ ଏଟା ଭଲ ଲାଗୁନି, ଏଟା ଠିକ ଜିନିଷ ବୋଲି ତୁମକୁ ମନେ ହେଉନି, ଅହିଂସାଟା ତୁମେ ଭଲ, ଅହିଂସା ହେଉଛି ପରମ ଧର୍ମ, କିନ୍ତୁ ତୁମେ ଏଟା ଆଚରଣ କରି ଶିଖିବାକୁ ପଡ଼ିବ। ହିଂସାର ଆବଶ୍ୟକ ରହିଛି, ଯେତେବେଳେ ରାଜା ହିସାବରେ ଯେଉଁଠି ବଦମାସ କେହି ହୁଅନ୍ତି ତାଙ୍କୁ ଦଣ୍ଡ ଦେବାକୁ ପଡ଼ିବ। ଆଉ ମୋର ଆଜ୍ଞା ମୁଁ ତ ଆସିଛି, ତାର କର୍ମଟାକୁ ତୁମେ ଆଭଏଡ କରିପାରିବ ନାହିଁ, ସ୍ପେଶାଲି ଭଗବତ ମୁଁ ତ କହୁଛି ନା ଏଟା କରିବା ପାଇଁ, ମୁଁ ନିର୍ଦ୍ଦେଶ ସେଟା ତୁମେ କର୍ମ କରିବାକୁ ପଡ଼ିବ। ଜନଙ୍କର ଉଦାହରଣ ଦେଲେ ସଦାଚାର ପ୍ରମାଣ କଲେ, ତା ପରବର୍ତ୍ତୀ ଶ୍ଳୋକରେ କହିଲେ ଯଜ୍ଞତାଚରିତି ଶ୍ରେଷ୍ଠ ତଦୈବୈତରୋ ଜନଃ ସଜତ ପ୍ରମାଣ କୃତେ ଲୋକସ୍ତଦନୁବର୍ତ୍ତତେ। ଜଣେ ବିଶିଷ୍ଟ ବ୍ୟକ୍ତି ଯାହା କରନ୍ତି, ସାଧାରଣ ଲୋକମାନେ ତା ଅନୁସରଣ କରନ୍ତି, ସେ ତାଙ୍କର ନିଜ ଆଚରଣ ଦ୍ୱାରା ଯେଉଁ ପ୍ରକାର କାର୍ଯ୍ୟ କରିଥାନ୍ତି ବା ଯେଉଁ ପ୍ରକାର ଯେଉଁ କାର୍ଯ୍ୟର ମାନ ନିର୍ଦ୍ଧାରଣ କରନ୍ତି, ସମଗ୍ର ପୃଥିବୀ ତାହା ଅନୁସରଣ କରେ। ଭକ୍ତିମୟ ଠାକୁର ଲେଖିଲେ, ଶ୍ରେଷ୍ଠ ଲୋକ ଯେଭଳି ଭାବରେ ଆଚରଣ କରିଥାନ୍ତି, ଅଶ୍ରେଷ୍ଠ ବ୍ୟକ୍ତିଗଣ ଅନୁକରଣ ଅଶ୍ରେଷ୍ଠ ବ୍ୟକ୍ତିଗଣ ତଦ ଅନୁକରଣ କରନ୍ତି। ତେଣୁ ଯାହା ପ୍ରମାଣ ବୋଲି ସ୍ୱୀକାର କରନ୍ତି, ଲୋକେ ତାହାର ଅନୁବର୍ତ୍ତୀ ହୁଅନ୍ତି। ଲୋକମାନେ ଯାହା ପ୍ରମାଣ ବୋଲି କହିଦେବେ ସେଟାକୁ ଲୋକ ମାନିବେ। ଆଉ ବଡ଼ ବ୍ୟକ୍ତି ଯେମିତି ବର୍ତ୍ତମାନ ସାଇଣ୍ଟିଷ୍ଟ ମାନଙ୍କୁ ବଡ଼ ବୋଲି ମାନୁଛୁ, ସେ ଚାଲିଗଲେ କୁଆଡ଼େ ଚନ୍ଦ୍ରରେ କ'ଣ କହିଲେ, ଏଠି ଚନ୍ଦ୍ର ଅଛି, ଏଠି ଜାଗା କିଣା ହବ, ପ୍ଲଟ୍ ବିକ୍ରି ହବ, ସେ କିଣି ଦେଉଛନ୍ତି। କିଏ କହୁଛି ପୁଅର ମୋର ବାର୍ଥଡେ, ସେ ଗୋଟେ ଚନ୍ଦ୍ର ଗୋଟେ ପ୍ଲଟ୍ କିଣିକି ଦେଉଛି, କିଣି ହବ ତୁ କିଣି ନବ ବୋଲି ଗୋଟେ, ଆଉ ପଇସା କ'ଣ କରେ, ଯିବା ପୂର୍ବରୁ ତ ନାଁ ପେପର ବାହାରିବ ନା, ବାବୁଲିଆଙ୍କର ଗୋଟେ ପ୍ଲଟ୍ ଅଛି ଚନ୍ଦ୍ରରେ ଗୋଟେ ପ୍ଲଟ୍, ଜାଣୁ ନାହିଁ ଏବେ ମୁଁ ଏ ପେପର କେତେଦିନ ମାସେ ଖଣ୍ଡେ ତଳେ କହୁଥିଲି, ମୁଁ ତ ଡେଲି 10-15 ମିନିଟ୍ ଦେଖେ, 12 ଗୋଟେ ବେଳେ ପ୍ରସାଦ ପାଇକି ଆସିଲା ବେଳକୁ ଦେଖେ, ସେ ଦେଖିଲା ବେଳକୁ ସେ ଲେଖା ହେଇଛି କ'ଣ, ତା ଜନ୍ମଦିନରେ ସେଟା ଗୋଟେ ଗିଫ୍ଟ ଦେଉଛି ମୋର ଚନ୍ଦ୍ରର ଗୋଟେ ନାତିକି ଦିଅ, ନାତିର ଜନ୍ମଦିନରେ ମାନେ ତୁମର ଗୋଟେ କରିଦେବ, ଚନ୍ଦ୍ରର ତୁମ ନାଁଟା ବାହାରିବ ନା, ସୁରେନ୍ଦ୍ର କ'ଣ, ହଁ ସୁରେନ୍ଦ୍ର ସ୍ୱାଇଁ ଆମର ସାନମୂଳ ବସନ୍ତରେ ତାଙ୍କ ଚନ୍ଦ୍ର ଗୋଟେ ପ୍ଲଟ୍ କିଣିଲେ। ସେ ବଡ଼ ଲୋକ ତାଙ୍କର ଚନ୍ଦ୍ର ଏଇଠି ଏଇଠି ଧାନ ଏଇଠି ଧାନ ହଉନି, ଏଇଠି ପାଣି କୋଉଠି ଲୁଣିଆ ପାଣି ମିଳିଲାନି, କୋଉଠି ଭଲ ପାଣି ମିଳିନି, ଆଇରନ୍ ପାଣି ମିଳିନି, ଚନ୍ଦ୍ରରେ କିଛି ନାହିଁ, ସେଠି ଯାଇ ପ୍ଲଟ୍ କିଣା ହେଲାନି। ବଡ଼ ଲୋକ ସେ ଯାଉଛନ୍ତି କହୁଛନ୍ତି ଚନ୍ଦ୍ରରେ ପ୍ଲଟ୍ ହବ, ଭବିଷ୍ୟତରେ ଏମିତି ହେଇଯିବ, ୟା ରେଟ୍ ଏତେ ବଢ଼ିଯିବ, ସେ ବଡ଼ ଲୋକ ଯାହା କହିଲେ ଲୋକମାନେ ଚାଲିଲେ। ଜଗତରେ ସବୁବେଳେ ଶ୍ରେଷ୍ଠ ଲୋକମାନେ ଯାହା କହିବେ ଲୋକମାନେ ଅନ୍ଧ ଭାବରେ ଗ୍ରହଣ କରିବେ। ହେ କରୋନା ହେ କରୋନା ହୋ ହାଲା ହେଲେ ନାକର ଦୌଡ଼ି ବାନ୍ଧିକି ବୁଲିଲେ ବୁଲିଲେ ବୁଲିଲେ, ବର୍ତ୍ତମାନ କୁଆଡ଼େ ନାଇଁ ଆଉ ନାହିଁ, କିଛି ନାହିଁ କିଛି ନାହିଁ, କ'ଣ ହେଇଗଲା କିରେ, ଆଗରୁ କ'ଣ ମହାମାରୀ ହେଉନଥିଲା ନା, ବଡ଼ ଲୋକ ସିଏ ହାଲା କରି ସିଏ ହବ, ଆଉ ତୁମେ କ'ଣ କରିବ, କିଛି କରିପାରିବେ, ଥଣ୍ଡା ଜ୍ୱର କାଶ ଏଗୁଡ଼ା କ'ଣ ହୁଏ ନାହିଁ, ଏଇଟା ସବୁ ଫ୍ଲୁ ଗୁଡ଼ା ହୁଏ, ଏଇଟା ହୁଏ ମହାମାରୀ ଗୁଡ଼ା ହୁଏ, 10-12 ବର୍ଷରୁ ହୁଏ, ଆଗରୁ ଡାଇରିଆ ଲୋକ ମରିଯାଇଥିଲେ, ଯିଏ ଯାହା କହିବ ବର୍ତ୍ତମାନ ସେଟାକୁ ଶ୍ରେଷ୍ଠ ବ୍ୟକ୍ତି ସେମାନେ ଯାହାକୁ ତୁମେ ଉଚ୍ଚ ପଦବୀ ଦେଲ, ସେମାନେ ଯାହା କହିବେ ସେଇଟା ସେ ଲୋକ ଗ୍ରହଣ କରି, ଆଉ ଧର୍ମର ସେମାନେ ଧର୍ମଟା ଉତ୍ପତ୍ତ ହେଇଯିବ ନା, ପଥରଷ୍ଟ ହେଇଯିବ। ବଳଦେବ ଦାସ ଲେଖିଲେ ଲୋକ ସଂଗ୍ରାମ ପ୍ରକାର ମାହ, ଲୋକ ସଂଗ୍ରହ ଉଦାହରଣ ଦେଲେ କୋଉଟା, କାହାର ଉଦାହରଣ ଦେଲେ, ଜନଙ୍କର, ଲୋକ ସଂଗ୍ରହ ପ୍ରକାର ମାହ, ଲୋକ ସଂଗ୍ରହର ପ୍ରକାରଟା ପ୍ରଣାଳୀଟା କଣ ସେଟା କହୁଛି, କଣ ଲୋକ ସଂଗ୍ରହ, ଲୋକଙ୍କୁ ଶିକ୍ଷା ଦେବାର ପ୍ରଣାଳୀଟା କଣ ନା, ଆଚରଣ କରିଦିଅ, ଆପଣ ଆପଣ କରିବୁ ଭକ୍ତ ଭାବ ଅଙ୍ଗୀକାର, ଆପଣ ଆଚରି ଭକ୍ତି ଶିଖାବ ସବୁ, ଆଚରଣଟା କରିବାକୁ ପଡିବ, ଆଚରଣ ବିହୀନ ପ୍ରଚାର ସମାଜରେ ଉତ୍ପାଦ ଉତ୍ପାତ ଧର୍ମ ନାଁରେ, ଏଇଟା ଆଚରଣ ହେଲେ ବଡ଼ ବଡ଼ ଗୋଟା ପ୍ଲାଟଫର୍ମ ଗୁରୁଦେବ କୁହନ୍ତି, କାହିଁକି ପ୍ଲାଟଫର୍ମଟା କୋଉଟା ମର୍ଚ୍ଚମ, ତୁମେ ଏଇଟା ଥିଓରିଟିକାଲ କଥାଟା କାହିଁକି କହୁଛ, ତୁମେ ତ ଗୋଟେ ନିଜର ପ୍ରାକ୍ଟିକାଲ କିଛି ନାହିଁ, ତୁମେ ଏଇଟା କୁହନି, ସମାଜରେ ଉତ୍ପାତ ହବ, କାରଣ କଥା କହିବା ଖାଲି କଥା କୁହାଳିଆ ଗୋଟେ କୁହନ୍ତିନି, କଥା କୁହାଳିଆ ଖାଲି କଥା କୁହାଳିଆ, କଥା ଗୁଡ଼ା ଲମ୍ବନ ସେ ପୁଲା ପାଲା ଗାଏ କେବଳ ହରିବୋଲ ପକେଇକି ଚାଲି ଆସିବ, ଦେଖିଲୁ ତାପରେ ପାଲା ସରିଲା ବେଳକୁ ମାଛ ଝୋଳ ଅଛି କି ନାହିଁ, ମାଟିପିଟି ଲାଗିବ, ସେଟା କହ ହରିହରି କୁହ ହରିହରି କୁହ, ସେ ପ୍ଲାଟଫର୍ମ ଟକ ଗୁଡ଼ାକର କଣଟା ଅଛି, ସେଟା କିଛି ମୂଲ୍ୟ ନାହିଁ, ସେଟା କିଛି ନାହିଁ ମୂଲ୍ୟ ନାହିଁ, ଆଚରଣ କରିକି ତୁମକୁ କରିବାକୁ, ଆଚରଣଟା ହେଉଛି ପ୍ରଚାର, ଆଚରଣଟା ପ୍ରଚାର, ପ୍ରଚାର ପ୍ରଚାର ହେଲେ କଣଟା, ପ୍ରଚାର ମନା କଲା ଯେମିତି କରିବା ପାଇଁ, ତୁମେ ଆଚରଣ କରିକି ପ୍ରଚାର କର, ନହେଲେ ତୁମେ ଯଦି ଆଚରଣ କରୁନ ତୁମେ ଯାହାକୁ ପ୍ରଚାର କରିବ ସେଇ ଗୋଟେ ଆଚାର ବିହୀନ ଲୋକ ହବ, ନା ତୁମେ ପ୍ରଚାର କରୁନ ତୁମ ତୁମକୁ ତୁମେ ତ ଆଚରଣ କରୁନ, ତୁମେ ଯାହାକୁ ପ୍ରଚାର କଲ ସେ ଦେଖିବ ସିଏ କଣ କରୁଛି, ତୁମେ ସେଟା କରୁନ ସେ ସେମିତି କରିବନି, ଗୋଟେ ସହଜିଆ ପନ୍ଥା ସୃଷ୍ଟି ହବ, ତୁମେ ଆଚରଣ କରୁନ ଯୋଉଟାକୁ ତୁମର ଫଲରେ ସେଟା କେମିତି ଆଚରଣ କରିବ, ମହାପୁରୁଷ ତୁମେ ସେ ଆସିଲା ନା ଆଚରଣ କରିକି ମୋତେ ଶିଖେଇବି, ନା ତୁମେ ଶିଖାଓନି, ତୁମେ ତୁମର ଆଚରଣ କରିବାର ନାହିଁ, ତୁମେ ଶିଖାଓନି, ତୁମେ ନିଜ ଭୋଜନ କର ଯେତିକି ପଡ଼ୁଛ ସେତିକି କରୁଛ, କିଛି କ୍ଷତି ହବନି, ପ୍ରଚାରକୁ ବାହାରୁଛ ମାନେ ତୁମେ ଆଚରଣ କରିବାକୁ ପଡିବ, ଆଚରଣ କରିକି ପ୍ରଚାର କରେ, ଆଉ ଏଇଟା ପ୍ରଚାରଟା ଏଥିପାଇଁ ହେଲ୍ପ କରେ, ପ୍ରକୃତ ଯେଉଁମାନେ ପ୍ରଚାର କରେ ସେମାନେ ପ୍ରବତ କୁହନ୍ତି କଣ ପ୍ରିଚିଂ ଇଜ୍ ଏସେନ୍ସ, ଏଇଥିପାଇଁ କୁହନ୍ତି, କାରଣ ଯିଏ ପ୍ରଚାରକୁ ବାହାରି ତାକୁ ଆଚରଣ କରିବା ପାଇଁ ବାଧ୍ୟ ହବ, ଯଦି ସେ ଆକ୍ଚୁଆଲି ଗୋଟେ ଜେନୁଇନ୍ ପର୍ସନ୍, ସେ ଚିଟିଂ କରିବା ପାଇଁ ନ ଚାହୁଁଥିବ, ସେ ଗୋଟେ ପ୍ରକୃତ ମାନବ ଥିବ, ମୁଁ ଏଇଟା କହୁଛି କେମିତି କରିବିନି, ମୁଁ ଚେଷ୍ଟା କରିବି, ସେ ସିନ୍ସିୟର ହବ, ଆଜି ଲୋକଙ୍କୁ ଠକିବାର ଥିବ ମାନବ ପଇସା ଆଣିବି, ଲୋକଙ୍କୁ ଠକେଇବି ଫଲର ତିଆରି କରିବି, ତାହେଲେ ସେ ଚିଟିଂ କରିବ, ସିଏ ତାର କେତେ ଲାଭ ପାଇବେ, ଆଚରଣ ତୁମକୁ କରିବାକୁ ପଡିବ, ଆଚରଣଟା ବଡ଼ ଜିନିଷ, ଆଚରଣ ହିଁ ପ୍ରଚାର, ଆପଣ ଗରିବ ଭକ୍ତ ହବ, ଆପଣ ଆଚରି ଭକ୍ତି ଶିଖାଉ ସମୟ, ଆପଣ ଆଚରଣ ନା କହିଲେ ଧର୍ମ ଶିଖାନ ନା ଯାଏ, ଏଇ ତ ସିଦ୍ଧାନ୍ତ ଗୀତା ଭାଗବତ କହେ, ନିଜ ଆଚରଣ ନ କହିଲେ ପ୍ରଚାର କରିପାରିବନି, ସେ ପ୍ରଚାର କିଛି ଲାଭ ହବନି, କିଛି ଲାଭ ହବନି, ଆଚରଣଟା ବଡ଼ ଜିନିଷ, ସେ ତ ଶିଖୁ ଯଜ୍ଜତ ଆଚର ସତ୍ୱ ଦେବ ଇତରୋଜନା ସଦ ପ୍ରମାଣ କରୁଥି ଲୋକ ସ୍ତରୁ ଅର୍ଥ ଅନୁଗାୟୀ ମାନେ ସେ ମାନିବେ ଆଚରଣଟାକୁ ଦେଖିବେ, ତେଣୁ ଯିଏ ପ୍ରଚାର କରୁଛି ତାକୁ ପରମ୍ପରା ଶିକ୍ଷା ଉପରେ ପୁରା ପ୍ରାକ୍ଟିକାଲ ଶିକ୍ଷା ଉପରେ ଆଚରଣ, ଖାଲି ମୁଁ ଯିବି ପ୍ରବଚନ ଦେଇକି ପଳେଇ ଆସିବି, କାହିଁକି ପ୍ରବଚନ ଦେଇକି ପଳେଇ ଆସିବୁ, ତ ଝାଡୁ ବି ମାରିବାକୁ ପଡିବ, ପ୍ରବାଦ କଣ କରିଛନ୍ତି, ପ୍ରବାଦ କଣ କରିଛନ୍ତି, ସେ ରୋଷେଇ କରିଛନ୍ତି, ସାଇଡ୍ ଡିସ୍କସନ କରିଛନ୍ତି, ସବୁ କାମ କରିଛନ୍ତି, ତୁମେ କାହିଁ କରିବେନି, ତୁମେ ନ କରୁଛ ତୁମେ ଚୁପଚାପ ରୁହ ଗୋଟେ ଡିପାର୍ଟମେଣ୍ଟ ରୁହ, ତୁମେ କୌଣସି ପ୍ରଚାର କରିପାରିବ, ପ୍ରଚାର ମାନେ ତୁମେ ସବୁକିଛି କରିବାକୁ ପଡିବ, ତୁମେ ଯଦି ଏଇଟା କରିବନି ତାହେଲେ ତୁମର ଭଲ ମାନେ କଣ କରିବେ, ଭଗବାନ ସେବା କିଏ କରିବ, କୁକିଂ କିଏ କରିବ, ପ୍ରମୋସନ କରୁଥିଲ, ପ୍ରପତ ପୁରା ଷ୍ଟ୍ରଙ୍ଗଲି ମନା କରୁଛନ୍ତି ଯେଉଁ ପେମେଣ୍ଟ ସିଷ୍ଟମକୁ, ପଇସା ଦେଇକି ଯେଉଁ ଆମେ ସବୁ କାମ ସେବା ଗୁଡ଼ା କରିବା ନାହିଁ, ଆମେ ପଇସା ଦେଇକି ଲୋକଙ୍କ କାମ କରିବା, ଆମେ ଆମର ପ୍ରଚାର କରିବୁ, ତାହେଲେ ଯିଏ ରୋଷେଇ କରିବ ତା ଚେତନାଟା ତୁମ ହାତ ତୁମ ତୁମେ ତା ହାତରୁ ଖାଇଲୁ ନା, ତା ଚେତନା ଠିକ ନାହିଁ ମାନେ ତୁମର ତୁମର କ'ଣ ଭୋଜନ ହବ, ବର୍ତ୍ତମାନ ଭୋଜନ ନ ହବାର ଏଇ ଗୋଟେ କାରଣ, ସେଟା ପ୍ରାକ୍ଟିକାଲ ହଉ କି ନ ହଉ ସେଥିରେ କେମିତି କମ୍ପ୍ରମାଇଜ୍ ମୁଁ କରିପାରିବି, ତୁମେ ଯିଏ ଭୋଜନ କରିବା ଲୋକ ହିଁ ସେ ଭଗବାନଙ୍କର ସେବା କରିବା ଦରକାର, ପଇସା ନେଇକି ସେବା କଲେ ସେ କେମିତି ହବ, ସେ ଭଗବାନଙ୍କ ସାଙ୍ଗରେ ତା ମନ ତା ପଇସା କମ ଦେଲେ ସେ ଭଗବାନ ସାଙ୍ଗେ କ'ଣ କହିବ, ମୋର କ'ଣ ଦରକାର ତା ସେବା କରିବି, ମୋତେ ଏତିକି ପଇସା ଦେଉଛନ୍ତି ତା ଭଗବାନ ସେ ଖୁସିରେ ରହିବେ କି ନାହିଁ, ସବୁ ସବୁ କରିବାକୁ ପଡିବ, ପ୍ରଚାର ହବ ମାନେ ତୁମେ କହିବିନି ମୁଁ ଖାଲି ପ୍ରଚାର କରିଦେବି ମୁଁ ଆଉ କିଛି କରିବିନି, ସବୁ ତୁମକୁ ଏ ଟୁ ଜେଡ୍ କରିବାକୁ ପଡିବ, ତୁମେ ସ୍ପିରିଚୁଆଲ ଲିଡର, ଯଦି ତୁମେ ଲିଡର ହବାର ନାହିଁ ତ ଡିଫରେଣ୍ଟ, ତୁମେ ବସିକି ଭୋଜନ କର, କାହିଁକି ତୁମର ଯେଉଁ ଅନୁଗାମୀ ମାନେ ଆସିବେ ସେମାନେ କରିବେ କ'ଣ, ତୁମକୁ ଅନୁସରଣ କରିବେ, ତୁମେ ସବୁ କରିବାକୁ ପଡିବ, କାରଣ ଏଇଟା ପ୍ରଚାର ଜିନିଷଟା, ପ୍ରଚାରଟା ଆମର ଏଇଟା ପରମ୍ପରା ଜିନିଷଟା, ପରମ୍ପରା ଆଚାର୍ଯ୍ୟମାନେ ସବୁ ସେଇଆ ନା, ଆଚାର୍ଯ୍ୟମାନଙ୍କ ଦ୍ୱାରା ହିଁ ଆମେ ଆମକୁ ମୁଖରେ ମୁଖରେ ମୁହରେ କଥା କହିବି, ମୁହରେ ପ୍ରବଚନ ଦେବି, କି ପ୍ରବଚନ ଦେବ କରିବ କିଏ, ପ୍ରବଚନ ଦେବ ତ ଏ କାମ କରି କରିବ କିଏ, ସେ ସମସ୍ତେ ତାହେଲେ ମାଇକ୍ରୋଫୋନ୍ ଧରିକି ବସ, ଭଗବା କୃଷ୍ଣ ବାହାରେ ଗୋଟେ ମାଇକ୍ରୋଫୋନ୍ ଲଗେଇ ଦିଅ, ସବୁ ମାଇକ୍ରୋଫୋନ୍ ଧରିକି ବାହାରି ଚାଲ, ସମସ୍ତଙ୍କ ପାଇଁ ପ୍ରଚାର ଯିବୁ, ସମସ୍ତେ ପଚାରିଛି ଭଗବାନଙ୍କୁ ଯାହାକୁ ସବୁ ପ୍ରଚାର କରିକି ଆଣିବ ସେ କାହା କତିକି ଆସିବେ? ଯାହାକୁ ପ୍ରଚାର କରି ଆଣି କୃଷ୍ଣ କୃଷ୍ଣ କହୁଛ ହରେ କୃଷ୍ଣ, ସେଟା କୋଉ ଠାକୁର ପାଖକୁ ଆସିବେ? ତାକୁ ଭଗବାନଙ୍କୁ ଦେଖିବେ, ଏଇ ଭଗବାନଙ୍କ କତିକି ଯାଅ, ସେ ଭଗବାନଙ୍କ କତିକି ଆସିଲେ ଭଗବାନ ତାଙ୍କୁ ଥାପଡ଼ ମାରିକି ବାହାର କରିବେ, ମତେ ଡାକୁଛୁ ମତେ ଖାଇବାକୁ ଦଉନ କି ମତେ 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 ଅନୁମୀନ, ସିଏ ସବୁ ଚଳିବନି। ଏ ସହଜିଆ ବାଦ ଏଗୁଡ଼ା ପ୍ରଚାର ନାମରେ ତୁମେ କିଛି ରିଲାକ୍ସ ନେଇପାରିବନି। ପ୍ରଚାର ହଉଛି ସବୁଠୁ ଡିଫିକଲ୍ଟ ଟାସ୍କ ହେଉଛି ପ୍ରଚାର। ଆଉ ତୁମେ ଭାବନି ଯେ ତୁମେ କିଛି ଠକିକି ଆଚରଣ ନ କରି ପ୍ରଚାର କରି ବେଶୀ ଦିନ ଟିକିଯିବ, ସେଟା ଭୁଲ ଧାରଣା, ସବୁଠୁ ବଡ଼ ଭୁଲ ଧାରଣା ସେଟା। କାରଣ ତୁମେ ବହୁତ ଲୋକଙ୍କୁ ଯେତେବେଳେ ପ୍ରଚାର କରୁଛ, ଲୋକ ତୁମକୁ ଗୋଟେ ମହାନ ଦୃଷ୍ଟିରେ ଦେଖୁଛନ୍ତି, ଆଉ ତୁମ ଭିତରେ ଠକ ବୃତ୍ତି ଅଛି ମାନେ କୃଷ୍ଣ ତୁମକୁ ଏକ୍ସପୋଜ୍ କରିଦେବେ। ବେଟର ନିଜ ସ୍ଥିତ ରହିବା ଦରକାର। ଯେତିକି ଜାଣିଛ ସେତିକି କୁହ, ନିଜର ଆଚରଣ ହିସାବରେ କଥା ଆଶା କର। କାରଣ ତୁମେ ଭାବନି ଯେ ଭଗବାନ ତୁମ ହୃଦୟ ଭିତରେ ଅଛନ୍ତି ନା, ତୁମେ ଯେତେବେଳେ ବ୍ୟାସନ ବସି କଥା କହୁଛ, ତୁମେ ଗୋଟେ ପ୍ରବଚନ ଯେଉଁ ଲୋକ ଭାବୁଛନ୍ତି, ଇଏ ବହୁତ କିଛି ଜାଣିଛି, ଇଏ ବହୁତ ଜଣେ ବଡ଼ ଲୋକ, ଏତେ ଜ୍ଞାନ ଅଛି, ଆର୍ ସେ ତୁମକୁ ସେଇ ମହାନ ଦୃଷ୍ଟିରେ ଦେଖୁଛନ୍ତି। କିନ୍ତୁ ତୁମେ ତୁମର ଯଦି ଗୋଟେ କନଫ୍ଲିକ୍ଟ ମାଇଣ୍ଡ, ତୁମର ମନଟା ଗୋଟେ ଅଲଗା ଅଛି, ତୁମେ ଗୋଟେ ଅଲଗା ଉଦ୍ଦେଶ୍ୟରେ ସବୁ ଜିନିଷ କରୁଛ, କୃଷ୍ଣ ତୁମକୁ ଯୋଜନାରେ ଠକେଇବେ। କୃଷ୍ଣ ଏକ୍ସପୋଜ୍ କରି ହିଁ କରିବେ ଗୁରୁଦେବ କହିଛି। ବେଟର ନିଜ ସ୍ଥିତିରେ ରୁହ, କାରଣ ଏଇଟା ଏଇଟା ଦେଖା ଶିଖା ଯେମିତି କୁହନ୍ତିନି, ଦେଖା ଶିଖା ଜିନିଷ ନୁହେଁ ପ୍ରଚାରଟା, ଗୋଟେ ଦେଖା ଶିଖା ଜିନିଷ ନୁହେଁ, ଏଟା ସ୍ୱାଭାବିକ ଜିନିଷ, ତୁମ ଆଚରଣ ଉପରେ ନିର୍ଭର କରୁଛି। କାରଣ ଆଚରଣ ନ କଲେ ମହାପ୍ରଭୁ କେବେ ଖୁସି ହେବେନି, କେବେ ଖୁସି ହେବେ। ସେଥିପାଇଁ ଏଠି କୁଞ୍ଜ ଯୁଦ୍ଧ ଆଚାର୍ଯ୍ୟ ଶ୍ରେଷ୍ଠ, ଏଇଟା କହିଲେ ଆଚାର ଲୋକ ସଂଗ୍ରାମ ପ୍ରକାର ମେବାହ, ଲୋକ ସଂଗ୍ରହର ପ୍ରକାରଟା କହୁଛନ୍ତି, ପ୍ରଣାଳୀଟା କହୁଛନ୍ତି। ଶ୍ରେଷ୍ଠ ମହତ୍ତମ ଜ କର୍ମ ଯଥାଚରତି ତତ୍ କର୍ମ ତଥୈବ ଏବ ଏବ କନିଷ୍ଠ ଅପି ଆଚରତି। ଶ୍ରେଷ୍ଠ ବ୍ୟକ୍ତିମାନେ ଯେଭଳି ଯେଉଁ କର୍ମଟା ଆଚରଣ କରିବେ, କନିଷ୍ଠ ଲୋକମାନେ ସେଭଳି ସେ କର୍ମଟାକୁ ଆଚରଣ କରିବେ। ସଶ୍ରେଷ୍ଠ ତସ୍ମିନ୍ କର୍ମଣି ଯତ୍ ଶାସ୍ତ୍ର ପ୍ରମାଣ କୃତେ ଅନ୍ୟତ ଲୋକ କର୍ମନିଷ୍ଠ ଅପି ତଦ ଅନୁଯାୟୀ ତଦେବ ଅନୁବର୍ତ୍ତତେ ଇତି ଅନୁସରତି। କେତେ ସୁନ୍ଦର ଭାବେ ଲେଖିଥିଲେ, ଶ୍ରେଷ୍ଠ ବ୍ୟକ୍ତି ଯଦି ଶାସ୍ତ୍ର ଅନୁ ହିସାବରେ ଜୀବନଯାପନ କରୁଥିବ, ତାର କନିଷ୍ଠ ବ୍ୟକ୍ତି ମାନେ ଅଟୋମେଟିକ ସେଟା ଅନୁସରଣ କଲା ମାନେ ଶାସ୍ତ୍ର ହେଇଗଲା। ଶ୍ରେଷ୍ଠ ବ୍ୟକ୍ତି ତାହେଲେ ଶାସ୍ତ୍ରକୁ ଅନୁସରଣ କରି କାର୍ଯ୍ୟଟା କଲା, କନିଷ୍ଠ ବ୍ୟକ୍ତି ଶାସ୍ତ୍ରକୁ ଯାଇ ଜାଣିଛି କି, ସେ ଦେଖୁଛି ମୋ ଗୁରୁ ଏଟା କଲା, ସେ ତାର ସେଟାକୁ ସେ କଲା। ତେଣୁ ସେ ଗୁରୁଙ୍କ ଅନୁସରଣ, ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଅନୁସରଣ କରିବା ଦ୍ୱାରା ବା ଜ୍ୟେଷ୍ଠ ବ୍ୟକ୍ତିଙ୍କ ଅନୁକରଣ କରିବା ଦ୍ୱାରା ଶାସ୍ତ୍ରକୁ ଅନୁସରଣ ହେଇଗଲା, କାରଣ ଜ୍ୟେଷ୍ଠ ବ୍ୟକ୍ତି କଣ କରୁଛି, ଶାସ୍ତ୍ର ଅନୁସରଣ କରୁଛି। ବୈଦେଶ ରଚନା କଲେ, ଶାସ୍ତ୍ରପିତଃ ଶ୍ରେଷ୍ଠାଚରଣ କଲ୍ୟାଣ ଲିପ୍ସୁ କନିଷ୍ଠପି ଅନୁଷ୍ଠେୟମ ଇତ୍ୟର୍ଥ। ଶାସ୍ତ୍ରୋକ୍ତ ଶ୍ରେଷ୍ଠ ଆଚରଣ କର୍ମ ହିଁ କଲ୍ୟାଣକାରୀ କନିଷ୍ଠ ସକଳ ଲୋକର ପକ୍ଷେ ଅନୁଷ୍ଠାନ ଅନୁଷ୍ଠାନ କରିବା ଉଚିତ। ଶାସ୍ତ୍ରରେ ଯେଉଁ ଯେଉଁ କଥା କୁହାଯାଇଛି, ସାଧୁ ଅର୍ଥଶାସ୍ତ୍ର ଅନୁବର୍ତ୍ତୀ ନା, ସିଦ୍ଧର୍ଶନ ସବୁବେଳେ ଲେଖିବା, ସାଧୁମାନେ ତୁମ ଶାସ୍ତ୍ର ହିସାବରେ ଚାଲିବ, ଲୌକିକ ହିସାବରେ ଯାଇ ହବ, ଏଟା କନିଷ୍ଠ ମଙ୍ଗଳ, ସମସ୍ତଙ୍କ ପାଇଁ ମଙ୍ଗଳ। ଇୟମ୍ ଚ ତେଜସ୍ୱିନା ଶ୍ରେଷ୍ଠ ଚ ଯତ୍ କିଞ୍ଚିତ୍ ସ୍ୱୈରାଚରଣ ତସ୍ୟାବୃତମ ତସ୍ୟ ଶ୍ରେଷ୍ଠକୃତ୍ୱ ବି ଶାସ୍ତ୍ର ଉପେତ୍ୱତ୍ୱ ଅଭାବତ୍। ଯଦି କେହି ତେଜସ୍ୱୀ ବ୍ୟକ୍ତି ଅଛନ୍ତି, ସ୍ୱଚ୍ଛାଚାରୀ କୌଣସି କର୍ମ କରୁଛନ୍ତି, ସେଇଟା ଯଦି ଶ୍ରେଷ୍ଠ ବ୍ୟକ୍ତି ହେଲେ ମଧ୍ୟ ଯଦି ଶାସ୍ତ୍ର ଅନୁମୋଦିତ ନୁହନ୍ତି, ତାକୁ ଆମେ ନିଷେଧ କରିବା, ଆମେ ତ କରିବୁନି। ତେଜସ୍ୱୀ ବ୍ୟକ୍ତିଙ୍କର ଦୋଷ କିଛି ନାହିଁ, ତେଜସ୍ୱୀ ନ ଦୋଷ ଆୟ ବର୍ଣ୍ଣି ଆହୁତି ବି ଯଥା ରାସଲୀଳା ପ୍ରସଙ୍ଗରେ ସୁଖଦେବ କହିଲେ ନା, ପରିକିତ ପ୍ରଶ୍ନ ପଚାରିଲେ କେମିତି କୃଷ୍ଣ ରାସଲୀଳା କଲେ ରାତ୍ରିରେ ବଧୁମାନଙ୍କୁ ନେଇକି, ଭଗବାନ ସେଠି ଉତ୍ତର ବିଭିନ୍ନ ଉତ୍ତର ଦେଇଛନ୍ତି, ତାପରେ ଗୋଟେ ଯୁକ୍ତି ଦେଇଛନ୍ତି, ତେଜି ଆନ୍ନ ଦୋଷ ଶିବ ବିଷ ଖାଇଦେଲେ, ତାର ଶିବଙ୍କର ସେ ଶାସ୍ତ୍ର ଯୋଉ ଜିନିଷଟାକୁ ମାନି ନା, ଆମେ ସେଟାକୁ ଅନୁସରଣ କରିବା ନାହିଁ, ଆମେ ଅନୁସରଣ କରିବା ଭିତରେ ପଡ଼ିବ, ତାଙ୍କ ଦୋଷ କିଛି ହବନି। ଅଗ୍ନି ବହୁତ ମଳ ଖାଇକି ବହୁତ ସ୍ୱର୍ଣ୍ଣ ରୌପ୍ୟ ତୁମେ ଯାହା ପ୍ଲାଷ୍ଟିକ ଯାହା ଦିଅ, ଅଗ୍ନି ଅଗ୍ନି କ'ଣ ମଳ ହେଉଛନ୍ତି, ତେଜାନ ବ୍ୟକ୍ତିଙ୍କର କିଛି ଦୋଷ ହବନି। କିନ୍ତୁ ସେଟା ଯଦି ଶାସ୍ତ୍ର ଅନୁମୋଦିତ ନୁହେଁ, ତାଙ୍କର ଶ୍ରେଷ୍ଠ ଶ୍ରେଷ୍ଠ ରହିଲେ ମଧ୍ୟ ଏଟା ଶାସ୍ତ୍ର ବିହିତ ନୁହେଁ, ଆମେ ତାକୁ ଅନୁସରଣ କରିବୁ ନା, କାହିଁକିନା ସେ ସେଟା ସ୍ୱତନ୍ତ୍ର ତାଙ୍କ ପାଇଁ, ସେଟା ତାଙ୍କର ପାଇଁ। ଭଗବାନ ରାସଲୀଳା କରିଦେଲେ, ଆମେ ସେଟା ରାସଲୀଳା ପାଠକୁ ଆମର ମନା କରାଯାଏ, ତୁମେ ସେଟା ପଢ଼ନି ଶୁଣନି, କାରଣ ସେଟା ତେଜାନି ଲୋକଙ୍କର କାମ, ତୁମେ ଏଟା ଅଧିକାର ତୁମେ ଅନୁସରଣ କରିବ, ଅସୁବିଧାରେ ପଡ଼ିବ, ତୁମେ ସମର୍ଥ ହବ ତ ବୁଝିପାରିବ, ସେଟା ପବ୍ଲିକରେ ଚର୍ଚ୍ଚା କରାହବ, କିଛି କୁହା ହବ। କ'ଣ ଲୋକଟା ବୁଝିବ ରାସଲୀଳା ବିଷୟ? ଯେଉଁଟା ସେଟା ଶାସ୍ତ୍ର, କିନ୍ତୁ ଅଧିକାର ହିସାବରେ ତା ମନେକର ତୁମେ ଡିଷ୍ଟ ହବ ତେଜିଆ ଜିନିଷ। ଏ ଶିବଜୀଙ୍କର ଯେମିତି ଶିବଜୀଙ୍କ ଅନୁସରଣ କରିକି ସେ କହିବା ଯେଉଁ ଗଞ୍ଜେଇ ଖାଇବେ ଭାଙ୍ଗ ଖାଇବେ ଶିବ ବାବାଙ୍କର ପ୍ରସାଦ ଘର୍ଷଣ ଘର୍ଷଣ ଯେଉଁ କ'ଣ କ'ଣ କରିବେ ଏଟା ପଞ୍ଚ କିଏ କିଏ ତିନିନାଥ ମେଳା କରିବେ ତିନିନାଥ ମେଳାରେ କ'ଣ ପଡ଼େ ଗଞ୍ଜେଇ ପଡ଼େ ଭାଙ୍ଗ ଗଞ୍ଜେଇ ପକେ ଶିବଜୀଙ୍କର ଗଞ୍ଜେଇ ନହେଲେ ହବ ନା କାହିଁକି ନା ଶିବାଜୀକୁ ଯୋଉ କ'ଣ ବିଷ ତାଙ୍କ ମୁଣ୍ଡ ଜଡ଼ି ଯାଇଛି ବିଷ ପିଇଥିଲେ ଏଇ ଯୋଉ ସେ ମାସରେ ପାଣ୍ଡାଳିଲେ ଶିବଙ୍କ ମୁଣ୍ଡ ଥଣ୍ଡା ହବ। କିନ୍ତୁ ମାସେ ପାଣ୍ଡାଳିଲେ ଥଣ୍ଡା ହବ ଆଉ ଦଶ ଆଉ ଏଗାର ମାସେ କିଏ ପାଣ୍ଡାଳୁଛନ୍ତି? ଆଉ ସେ ଗଙ୍ଗାର ଗଙ୍ଗାଧର ଗଙ୍ଗା ତାଙ୍କ ମୁଣ୍ଡରେ ପଡ଼ିଛେ ତାଙ୍କ ମୁଣ୍ଡ ଥଣ୍ଡା ହବନି। ତୁ ତୁ ଏଇ ଯୋଉ ଗଞ୍ଜେଇ ଖାଇକି ଯେମିତି ପାଣ୍ଡାଳିଲୁ ତ ତ ଗଞ୍ଜେଇ ଖିଆ ପାଣିରେ ତାଙ୍କ ମୁଣ୍ଡ ଥଣ୍ଡା ହେଇଯିବ। ଏସବୁ ଏ ପାଗଳଙ୍କର ଯୋଉ ମତ ସବୁ କି ସେ ଗଙ୍ଗାଧର ତାଙ୍କ ନା ସେ ଗଙ୍ଗା ଧରିଛନ୍ତି ଗଙ୍ଗା ଜଳ ଥଣ୍ଡା ନୁହେଁ ଯେ ତାଙ୍କ ମୁଣ୍ଡ ଥଣ୍ଡା ହଉନି। ଇଏ ଗଞ୍ଜେଇ ଖାଇକି ଯାଇକି ବିଡ଼ି ଖାଇକି ଯାଇକି ହାଫ୍ ପ୍ୟାଣ୍ଟ ପିନ୍ଧିକି ଇଏ ପାଣ୍ଡା ହେଲେ ତାଙ୍କ ସେ ମୁଣ୍ଡ ଥଣ୍ଡା ହେଇଯିବ ସେ ବର ଦେବେ। ଆରେ ସିଏ ତେଜିଆନ ଲୋକ ଶିବଜୀ କୋଉଠୁ ଗଞ୍ଜେଇ ଖାଇକି ତ କାଶି କାଶିକି ଯାଇକି ହସ୍ପିଟାଲ ପଡ଼ିକି ତାଙ୍କୁ ଅପରେସନ ହେଇଛନ୍ତି। ଶାସ୍ତ୍ର ହଉଛି ପ୍ରମାଣ। ତେଣୁ ତେଜସ୍ୱୀ ପୁରୁଷ ମାନେ ଯେମିତି ଉଦାହରଣ ଦିଆଯାଉଛି ପରଶୁରାମ ସେ କ୍ଷେତ୍ରରେ ଥିଲେ ସରି ବ୍ରାହ୍ମଣ ଥିଲେ ସେ କ୍ଷେତ୍ରରେ କର୍ମ କଲେ ନା ଆଉ ଇଏ ବିଶ୍ୱମିତ୍ର ବିଶ୍ୱମିତ୍ର ଥିଲେ କ୍ଷତ୍ରିୟ ସେ ବ୍ରାହ୍ମଣ ହେଲେ ଏଇଟା ଏକ୍ସେପ୍ସନାଲ ଜିନିଷ ତୁମେ ତାକୁ ଅନୁସରଣ କରିପାରିବନି ସେଟା ତୁମେ କରିପାରିବ ମନା କରାଯାଇଛି ଶାସ୍ତ୍ର ପ୍ରମାଣ ତ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ତେଣୁ ସାଧୁମାନେ ଆମକୁ ଶାସ୍ତ୍ର ହିସାବରେ ଯିବାକୁ ପଡ଼ିବ ତେଣୁ ଟ୍ୱିଷ୍ଟ କରିପାରିବନି ପୁଣି ଶାସ୍ତ୍ର ଭିତରେ ପୁଣି ପରମ୍ପରାଚାର୍ଯ୍ୟମାନେ ଯାହା କହିଲେ ଆମେ ସେତିକି ପର୍ଶନକୁ ଗ୍ରହଣ କରିକି ଆମେ ଚାଲିବାକୁ ପଡ଼ିବ। ସେଇଟା ହଉଛି ଆମର ପ୍ରଚାରର ମାନଦଣ୍ଡ। ପ୍ରଚାରର ଗୋଟେ ମାନଦଣ୍ଡ ଯୋଉ ରହିଛି ଭ୍ୟାଲୁ ବା ତାର ଯୋଉ ରହିଛି ଯୋଉ ସତ୍ପଥର ଯୋଉ ବଳଟା ରହିଛି ପ୍ରଚାରର ଯୋଉ ମାନଦଣ୍ଡଟା ରହିଛି ସେଇଟା ଆଉ ତାକୁ ଆଉ କିଛି ଆମର ଏଇଟା ଗୁରୁ କରିନାହାନ୍ତି ଆଚାର୍ଯ୍ୟ କରିନାହାନ୍ତି ଆମେ ଏଥିରେ ମୁଣ୍ଡ ପୁରେଇବୁନି ସେଇଟା କୋଉ ଶାସ୍ତ୍ର ଥାଇପାରେ ସେଇଟା ମାନଦଣ୍ଡ କାରଣ ସେମାନେ ଅଧିକାର ଦ୍ୱାରା ଏଇଟା ନିର୍ଣ୍ଣୟ କରିଦେଇ ଯାଇଛନ୍ତି। ମୁଁ କାହିଁକି ଆମେ କ'ଣ ଅଧିକାର ହେଇଛି ଆମେ ଗୋଟେ ଟ୍ୱିଷ୍ଟ କରିକି କିଛି ବାହାର କରିଦେବା ଶାସ୍ତ୍ର ଆଚାର୍ଯ୍ୟଙ୍କ ପ୍ରିନ୍ସିପଲରେ ଯେତେବେଳେ ତୁମେ ଆଡ଼ଜଷ୍ଟମେଣ୍ଟ କିଛି କରିବ ବିପଦ ଆସେ ଆମେ କହିପାରିବାନି ସମୟ କାଳ ସ୍ଥିତି ହିସାବରେ ଏଇଟା ହଉନି ଏମିତି ହବ କରିଦେବା ଆମେ କିଛି କରିପାରିବାନି ଆମେ ଆମେ ଆମକୁ ସୁଟେବୁଲ ହଉନି ଆମେ ନିଜ ଭୋଜନ କରି ରହିବା କିଛି ଆଡ଼ଜଷ୍ଟମେଣ୍ଟ ତୁମେ କରିବ ମାନେ ତୁମେ ସମର୍ଥ ପୁରୁଷ ନୁହଁ ଅସୁବିଧାରେ ପଡ଼ିଯିବ। ତେଣୁ ଶାସ୍ତ୍ର ହଉଛି ଆମର ପ୍ରମାଣ ତୁମେ ଯଜତ ଆଚାର୍ଯ୍ୟ ଶ୍ରେଷ୍ଠ ସଦୈବ ଭିତରେ ଜାଣ ସୁଜତ ପ୍ରମାଣ କୃତେ ଲୋକସ୍ତଦ ଅନୁବର୍ତ୍ତତେ ସ୍ତଦ ଅନୁବର୍ତ୍ତତେ ପ୍ରବାଦ ତାତ୍ପର୍ଯ୍ୟ କାଲି ଅକାଳୀ କ୍ଲାସ ହବ ପରେ ଆମେ ପଢିବା। ହରେ କୃଷ୍ଣ ଜୟ ଗ୍ରନ୍ଥ ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାନନ୍ଦେ ହରି ହରି ହରେ କୃଷ୍ଣ।